ओम नमो भगवते वासुदेवाय। श्रीमद्भगवद्गीतार चतुर्थ अध्यायरु गतकाल मैंने 21 नंबर श्लोक करते निराशी जत जितात्मा त्यक्त सर्व परिग्रह शारीर मुखी बलम कर्म कुर्बन्नापि किल्बिषम्। କର୍ମରେ ଅକର୍ମ କିଭଳି ଦେଖିବା ଏବଂ ଅକର୍ମରେ କିଭଳି କର୍ମ ଦେଖିବା ତାକୁ ବ୍ୟାଖ୍ୟା କରି କହୁଛନ୍ତି। ଯେଉଁମାନେ ନିଷ୍କାମ କର୍ମ କରନ୍ତି ତାଙ୍କର ଚିତ୍ତ ଶୁଦ୍ଧି ହେଇଯାଏ, ସେମାନେ ଜ୍ଞାନ ସ୍ତରକୁ ଆସନ୍ତି। ତେଣୁ ଜ୍ଞାନ ସ୍ତରରେ ଯେତେବେଳେ କର୍ମ କରୁଛନ୍ତି ସେଇଟା କର୍ମ ଭଳି ପ୍ରତୀୟମାନ ହେଲେ ବି ସେ ହେଉଛି ମୁକ୍ତିର କାରଣ, ସେଠି କର୍ମଫଳର ଆଶା ନାହିଁ। ସବୁ ସବୁ ପରିଗ୍ରହ ଛାଡ଼ିଛନ୍ତି, ଯୋଗକ୍ଷମର ଚିନ୍ତା ଛାଡ଼ିଛନ୍ତି। ସେଥିପାଇଁ ପ୍ରଭୁପାଦକୁ ସବୁ କୃଷ୍ଣ ଚେତନାରେ ଲେଖିଛନ୍ତି, ଏସବୁ ଭକ୍ତର ଲକ୍ଷଣ। ନିଷ୍କାମ କର୍ମ ଯୋଗ ଦ୍ୱାରା ଯାହାର ହୃଦୟ ଶୋଧିତ ହୁଏ ସେ ଜ୍ଞାନୀର ହୃଦୟରେ ଭକ୍ତି ଆସେ, ସେ ଜ୍ଞାନ ମିଶ୍ର ଭକ୍ତି କରି ତାର ଭକ୍ତି ଆସେ। ଆଉ ଏଇଟା ହିଁ ପ୍ରକୃତ ଜ୍ଞାନ। ସଂସାରରେ କର୍ମ କଲାବେଳେ ଆଉ ଭଗବାନଙ୍କର ଭକ୍ତି କଲାବେଳେ, ଭଗବାନଙ୍କର ସେବା କଲାବେଳେ ତାର ବିଚାରଟା ଅଲଗା ରହେ। କାରଣ ଶୁଦ୍ଧ ଅନ୍ତଃକରଣ ନହେଲା ପର୍ଯ୍ୟନ୍ତ କେବେ କେହି ଜ୍ଞାନ ସ୍ତରକୁ ବା ଭକ୍ତି କରିପାରିବ ନାହିଁ। ଅନ୍ତଃକରଣର ବୃତ୍ତିଟା ଅଲଗା ରହୁଛି, ଚିତ୍ତବୃତ୍ତିଟା ଅଲଗା ରହୁଛି। ସେଥିପାଇଁ ତାଙ୍କୁ ନିଷ୍କାମ କର୍ମ କରିବାକୁ ପଡ଼ିବ, ଭଗବତ ଅର୍ପିତ କର୍ମ କରିବାକୁ ପଡ଼ିବ, ଭଗବାନଙ୍କ ପାଇଁ ସବୁ କର୍ମ କରିବାକୁ ପଡ଼ିବ। ତା ସହିତ ଶ୍ରବଣ କୀର୍ତ୍ତନ, ଯାହାଦ୍ୱାରା ତା'ର ଗୋଟେ ଜ୍ଞାନ ସ୍ୱରୂପ ଜ୍ଞାନ ପ୍ରଭୁ ଯେଉଁଟା କହିଲେ ସମ୍ବନ୍ଧ ଜ୍ଞାନ ସ୍ୱରୂପ ଜ୍ଞାନଟା ଆସିବ। ଆଉ ସ୍ୱରୂପ ଜ୍ଞାନ ନ ଆସିଲେ କ'ଣ କେହି ଜ୍ଞାନ ହେଇପାରିବ ନା? କ'ଣ ତା'ର ସ୍ୱରୂପ ଜ୍ଞାନ ଆସିଲା, ସ୍ୱରୂପ ଜ୍ଞାନ ଆସିଲା ପରେ ସେ ଯେତେବେଳେ ଭଗବାନଙ୍କର ମୌଜ କୃଷ୍ଣଙ୍କର ଦାସ ସେ ଯେଉଁ ସେବା କରିବ, ସେ ଯେଉଁ କର୍ମଟା ସେଇଟା ହେଉଛି ଆଉ ଅକର୍ମ। ରୋଷେଇ କରିବା, ଖାଇବା, ପିଇବା ସବୁକିଛି, ଯେଭଳି ବିଶ୍ୱନାଥ ଚକୁର୍ଥପଟ୍ଟାଙ୍କ ଟୀକାର ଏକାଦଶ ସ୍କନ୍ଧରେ ଲେଖିଲେ, ଗୋଟେ ଭକ୍ତର ସମସ୍ତ ବ୍ୟବହାରିକ କର୍ମ ହେଉଛି ବି ଅକର୍ମ ଭକ୍ତି। ତାର ସ୍ନାନ କରିବାଟା ବି ଭକ୍ତି, ତାର ଲୁଗାପଟା ସ୍ନାନଟା ବି ଭକ୍ତି, ସବୁଠୁ ତାର ଭକ୍ତି। କେମିତି ଭକ୍ତି ନା, ସେ କରୁଛି କେଉଁଥି ପାଇଁ? ଭକ୍ତି ପାଇଁ। ସେ ସ୍ନାନ କଲେ ମନ୍ଦିରକୁ ଆସିବ, ସେ ସ୍ନାନ କଲେ ଭଗବାନଙ୍କର ସେବା କରିବ, ସେଥିପାଇଁ ଏଇଟା ଭକ୍ତି ସହିତ ଯୁକ୍ତ ଥିବାରୁ ସେ ବି ଭକ୍ତି। କୌଣସି କ୍ରିୟା ବ୍ୟର୍ଥ ଯାଏ ନା, କୌଣସି କ୍ରିୟା ଯାହା କୁହନ୍ତି କୃଷ୍ଣ ଚେତନାରେ ବା ଭଗବତ ଭଗବତ ଭକ୍ତିରେ କୌଣସି ଜିନିଷ ବୃଥା ଯାଏ ନା। କାରଣ ତାର ସବୁ ଜୀବନର ତାର ଅନ୍ତିମ ଲକ୍ଷ୍ୟଟା ଯେତେବେଳେ ଫିକ୍ସ ହେଇଗଲା, ସ୍ୱରୂପ ସ୍ଥିତିକି ଆସିଗଲା, ତା ସବୁ କର୍ମ ଗୁଡ଼ିକ କ'ଣ ହବ? ଆଉ କୃଷ୍ଣଙ୍କଠାରୁ କିଛି ସେପାରେଟ୍ ହବନି, ସେଟା ଅକର୍ମ ହେଇଯିବ। ତେଣୁ ଶାରୀରମ କେବଳମ କର୍ମମ କୁର୍ବନ ଆପଣନ୍ତି କିଲ୍ ବିଷୟ, ସେ ଶରୀର କର୍ମଟାକୁ ଛାଡ଼ି ଦେଇଛି ବା ତାର ଯେଉଁ ବିଧି ଧର୍ମ ବିହିତ କର୍ମ ଗୁଡ଼ାକ, ସେ କ୍ଷତ୍ରିୟ ହେଇ କ୍ଷତ୍ରିୟ କାମ କରୁନି, ବ୍ରାହ୍ମଣ ହେଇ ବ୍ରାହ୍ମଣ କାମ କରୁନି, ସେ କେବଳ ଭିକ୍ଷା ମାଗିକି ଖାଉଛି, ତାର ଦୋଷ ଲାଗିବନି। କିନ୍ତୁ ଅର୍ଜୁନ ତୁମକୁ ଦୋଷ ଲାଗିବ, କାହିଁକି ତୁମେ ଜ୍ଞାନ ସ୍ତରରେ ନାହଁ। ଚକ୍ରବର୍ତ୍ତୀ ଆଗରେ ସବୁ କହିବେ ଟିକାରେ, ସବୁ ଟିକେ 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 ସବୁ ବୁଝେଇ ବୁଝେ ଅର୍ଜୁନ ପଚାରେ ମୋର କେଉଁ ସ୍ତର, ତୁମେ ମଧ୍ୟମ ସ୍ତରକୁ ଆଟଲିଷ୍ଟ ତୁମେ ମଧ୍ୟମ ସ୍ତରକୁ ଯାଅ, ତୁମେ ଏକବାର ଯେଉଁ ସନ୍ନ୍ୟାସ ହେବା ପାଇଁ ଚାହିଁ ଦେଉଛ, ସବୁ କର୍ମକୁ ତ୍ୟାଗ କରିଦେବ, ସେଟା ସମ୍ଭବ ନୁହେଁ ତୁମ ପାଇଁ। ଚିତ୍ରଟାକୁ ଶୁଦ୍ଧି କର, ମୋ ପାଇଁ ତୁମେ ଯୁଦ୍ଧ କର। ସେଥିପାଇଁ ପ୍ରଭୁପାଦଙ୍କର ଯେଉଁ ତାତ୍ପର୍ଯ୍ୟ ଗୁଡ଼ିକ ସବୁ ଭକ୍ତି ଉପରକୁ ଆଣିଛନ୍ତି, ସେ କୌଣସି ସେଥିରେ ତ୍ରୁଟି ନାହିଁ, କେହି କି ଜ୍ଞାନୀ ଧରିଲେ ବି ଧରିପାରିବେନି। କାରଣ ନିଷ୍କାମ କର୍ମ ଦ୍ୱାରା ଯାହାର ହୃଦୟଟା ଶୋଧିତ ହେଇଗଲା, ତାର ହୃଦୟରେ ସେ ଜ୍ଞାନଟା ଯେଉଁ ଆସିଲା ସେଟା କୃଷ୍ଣ ଭକ୍ତି ବିଷୟକ ଜ୍ଞାନ ଆସିବ। ସେ ଦୃଷ୍ଟିରୁ ପ୍ରଭୁପାଦ ସବୁଆକୁ ଭକ୍ତିରେ ଲେଖିଛନ୍ତି, ଯେତେବେଳେ ବ୍ରହ୍ମା ଆସିଛନ୍ତି, ଯାହା ଆସିଛନ୍ତି, ଆଉ ମହାପ୍ରଭୁଙ୍କ ଉଦ୍ଦେଶ୍ୟ ବି ସେଇଟା। କାରଣ ଜ୍ଞାନଟା କେମିତି ଆସିବ, ସେ ଜ୍ଞାନର ଫଳଟା ଏଇ ଯେଉଁ ସ୍ଥିତି ଗୁଡ଼ାକ ପାଇବେ, ସେ ନିରାଶି ହେବେ, ଯଦୃଶା ଲାଭ ସନ୍ତୁଷ୍ଟ ହେବେ, ଭକ୍ତି ବିନା କୌଣ ସାଧନ ଦିତେ ନାରେ ଫଲ, ଭକ୍ତି ତ ନକଲେ ତାର ଭକ୍ତିକୁ ଆଶ୍ରୟ ନକଲେ ତାକୁ ସେ ଜ୍ଞାନର ଫଳ ମିଳିବନି। ସେଥିପାଇଁ ପ୍ରଭୁପାଦ ସବୁ ରଚନା କରିଛନ୍ତି। 22 ଶ୍ଳୋକ, ୟଦୃଶା ଲାଭ ସନ୍ତୁଷ୍ଟ ଦ୍ୱନ୍ଦାତୀତୋ ବିମତ୍ସର ସମାସିଦ୍ଧାବସିଦ୍ଧୋ ଚ କୃତ୍ୱାପି ନ ନିବଧ୍ୟତେ। ଯାହା ମିଳିଲେ ସେଥିରେ ଯେ ସନ୍ତୁଷ୍ଟ ରହେ, ଯେ ଦ୍ୱନ୍ଦ୍ୱ ଭାବରୁ ମୁକ୍ତ ଏବଂ ଯେ ଜୟ ପରାଜୟ ବା ସିଦ୍ଧି ଅସିଦ୍ଧି ଉଭୟ ପରିସ୍ଥିତିରେ ସ୍ଥିର ଭାବରେ ରୁହେ ଏବଂ ସେ କାହାରି ପ୍ରତି ଈର୍ଷାନ୍ୱିତ ହୁଏ ନାହିଁ, ସେ ସମସ୍ତ ପ୍ରକାର କର୍ମ କରୁଥିଲେ ସୁଦ୍ଧା କୌଣସିଥିରେ ଭାଗି ହୁଏ ନାହିଁ। ନିଷ୍କାମ କର୍ମ ଦ୍ୱାରା ଯାହାର ଚିତ୍ତ ଶୋଧିତ ହୋଇଛି ତାର ସ୍ଥିତି ହେଉଛି ଏଭଳି। ସେଠି ବ୍ୟାଖ୍ୟା କରୁଛନ୍ତି ସେ କର୍ମରେ ଅକର୍ମ ତୁମେ ଦେଖିବ, ସେଠି ଜ୍ଞାନୀ ଲୋକ ଦେଖିବେ ଆଉ। ଆଉ ତାର ଲକ୍ଷଣ ଗୁଡ଼ିକ କ'ଣ, ସେ ବ୍ୟକ୍ତିର ଲକ୍ଷଣ କ'ଣ, ସେ ଅକର୍ମ କରୁଛି ବୋଲି ଜ୍ଞାନସ୍ତର ଅଛି ବୋଲି ତା ଲକ୍ଷଣ ଗୁଡ଼ିକ ଏସବୁ କହୁଛନ୍ତି। ଭକ୍ତିମୟ ଠାକୁର ଲେଖିଲେ ଯେ ସେ ଅନାୟାସରେ ଯାହା ପ୍ରାପ୍ତ ହୁଏ ସେଥିରେ ସନ୍ତୁଷ୍ଟ ହୁଏ, ଏବଂ ସୁଖ ଦୁଃଖ ରାଗ ଦ୍ୱେଷ ଇତ୍ୟାଦି ଦ୍ୱନ୍ଦ୍ୱର ବଶୀଭୂତ ହୁଏ ନା। ସଂସାର ଯେଉଁ ଧର୍ମ ଗୁଡ଼ା ସବୁ ରାଗ ଦ୍ୱେଷ ମାତ୍ସର୍ଯ୍ୟ କିଏ କାହାକୁ ଭୁଲ ନ ପାଇବା, ଏଟା ଜ୍ଞାନସ୍ତର ଏଗୁଡ଼ିକ ହୁଏ ନା, ଏଇଟା ସବୁ ଅଜ୍ଞାନ, ଏଗୁଡ଼ିକୁ ଅଜ୍ଞାନ କୁହାଯାଏ। ଏଇଟା ଯେତେବେଳେ ଯେତେ ବଦ୍ଧ ହେଇକି ରହିବ ତୁମ ହୃଦୟ ଭିତରେ, ଯେତେ ବଦ୍ଧ ହେଇକି ରହିବ, ସେଇଟା ଶାସ୍ତ୍ରରେ ଗୋଟେ ଜିନିଷ ରହିଛି, କାରଣ ଶାସ୍ତ୍ରରେ ଏତିକି କୁହାଯାଇଛି ତୁମେ ଦେଖୁଛ ଯେତେବେଳେ ଗୋଟେ ଜଣେ ବ୍ୟକ୍ତିର ସ୍ୱଭାବ ହେଉଛି ବିପରୀତ, ସେତେବେଳେ ତୁମେ କ'ଣ କରି ତାକୁ ଆଶ୍ଚର୍ଯ୍ୟ କରିବନି, ତାକୁ ଦ୍ୱେଷ କରିବନି, ତୁମେ ଉପେକ୍ଷା କରିବ, ତାର ସଙ୍ଗ ବେଶୀ କରିବ ନାହିଁ। ଶାସ୍ତ୍ରରେ କୌଣସି କୌଣସି ଅବସ୍ଥାରେ ବି କେତେବେଳେ ହେଲେ ବଡ଼ ବଡ଼ ମହାତ୍ମାମାନଙ୍କୁ ବି ଜୀବନ ଆଜି ଯେଉଁ ଯେତେ ବଡ଼ ଯାହା କୁହନ୍ତି ସ୍ଖଳନ ହେଇଯାଇଛି କେବଳ ଈର୍ଷା ଦ୍ୱେଷରୁ, ମାତ୍ସର୍ଯ୍ୟ ବେଶୀ ନା। ଏଇଟା ତ ହୃଦୟ ଭିତରେ ରହିଯିବ ସବୁ ବିନାଶ ହେଇଯିବ, ଗୋଟେ ଜ୍ଞାନୀ ହୃଦୟରେ ଏଗୁଡ଼ା ସବୁ ନଥାଏ। ପ୍ରକୃତ ଜ୍ଞାନ ଲାଭ କରିଲା ମାତ୍ରେ ସେ ଜଣଙ୍କୁ ପସନ୍ଦ କରୁନି, ଜଣଙ୍କର ଆଚରଣ ଠିକ୍ ନାହିଁ, ସେ ଦୂରେଇକି ରହିବ, କିନ୍ତୁ ତାର ପଛରେ ସେ ଲାଗିବନି, ତାକୁ ଦ୍ୱେଷ କରିବନି। କାରଣ ଦ୍ୱେଷ ଯେତେବେଳେ ଆମେ ଜଣଙ୍କୁ କରୁଛେ ତାର ଦୋଷ ଗୁଡ଼ିକ ସବୁ ଆମ ହୃଦୟ ଭିତରେ ରହୁଛି, ଆମ ହୃଦୟ ଭିତରେ ରହୁଛି ନା, ସେ ବ୍ୟକ୍ତିର ହୃଦୟ ଭିତରେ ରହୁନି। ଆମେ ଯେତେବେଳେ ଜଣଙ୍କୁ ଖରାପ ଭାବିଲେ ତା ପ୍ରତି ଦ୍ୱେଷ ରଖିଲେ ସବୁବେଳେ, ତାର ଯେତେ ଖରାପ ଗୁଣ ଗୁଡ଼ିକ ସବୁ ଆମ ଭିତରେ ରହିଲା, ତେଣୁ ଆମ ହୃଦୟ ଦୂଷିତ ହେଲା ନା ତା ହୃଦୟ ଦୂଷିତ ହେଲା। ଶାସ୍ତ୍ରମାନଙ୍କର ତୁମେ ଉପେକ୍ଷା କର, ଉପେକ୍ଷା କର ମାନେ ଦୂରରୁ ରୁହ, ଆଉଟ୍ ଅଫ୍ ସାଇଟ୍, ଇଂଲିଶ ଯଦି କୁହାଯାଏ ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ, ତୁମେ ସାଇଡ଼କୁ ସବୁବେଳେ ଯାଉନି, ସେ ଦୃଶ୍ୟଟାକୁ ତୁମେ ଦେଖନି, ଦେଖିଲା ମାନେ ତୁମର ଆସିବ। ସେଥିପାଇଁ ଗାଁ ଗହଳିରେ ସବୁ ଆମେ ଦେଖିଛୁ, ଗାଁ ଗହଳିରେ ଯିଏ ଦୁଷ୍ଟ ଲୋକ ଥିବେ ଭଲ ମନ୍ଦ ଥିବେ, ତାଙ୍କ ଗାଁ ଗହଳିରେ ବାପା ମାଆ ମାନେ ମନା କରେ ତାଙ୍କ କତି ଯିବନି, ଘରେ ସବୁ କୁହନ୍ତିନି ତାଙ୍କ ଗାଁକୁ ଯିବ, ତାଙ୍କ ଘରକୁ ଯିବନି, କାହିଁକି ଗଲା ମାନେ ସେ ଲୋକ ସଙ୍ଗ କଲା ମାନେ ତୁମର ଏଗୁଡ଼ାକ ସବୁ ଆସିବ। ଜଗତରେ ଯେ ଆମେ ଭାବିବା ଯେ ସମସ୍ତେ ସମାନ ସ୍ତରରେ ହେଇଯିବେ ବା ସମସ୍ତଙ୍କର ଏଭଳି ସଦ୍ଗୁଣ ଆସିବ, ସାଧୁଗୁଣ ଆସିବ, ଯାହାର ଯେତିକି ସ୍ୱୀକୃତି, ଯାହାର ଯେତିକି ଶରଣାଗତି ଅଛି ତାର ସେହି ହିସାବରେ ସେ ଚାଲିବ, କିନ୍ତୁ ଜ୍ଞାନ ସ୍ତରକୁ ଆସିଲେ ଜଣେ ଏଗୁଡ଼ିକ ଏସବୁ କୃଷ୍ଣ ପ୍ରଭୁ ସିଧା ଲାଗିଛନ୍ତି, କୃଷ୍ଣ ଯତ୍ନଶୀଳ ବ୍ୟକ୍ତି ଏଗୁଡ଼ିକ। ଆଉ ଜ୍ଞାନୀ ତ ଭଗବାନଙ୍କର ଭକ୍ତ ହିଁ ପ୍ରକୃତରେ ଜ୍ଞାନୀ ନା, ସେ କ'ଣ କରିବ, ଅନାୟାସରେ ଯାହା ପ୍ରାପ୍ତ ହୁଏ ସେଥିରେ ସନ୍ତୁଷ୍ଟ ହୁଏ, ସୁଖ ଦୁଃଖ ରାଗ ଦ୍ୱେଷ ଇତ୍ୟାଦି ଦ୍ୱନ୍ଦ୍ୱରେ ବଶୀଭୂତ ହୁଏ ନା। ଏଇଟା ଆସିବ, ରାଗ ଦ୍ୱେଷ ସୁଖ ଦୁଃଖ ଏଗୁଡ଼ିକ ଆସିବ, କିନ୍ତୁ ତାଦ୍ୱାରା ସେ ବଶୀଭୂତ ହବ ନା, ଏଗୁଡ଼ାକ ପାର୍ଶିଆଲି କେତେବେଳେ ଚାଲି ଆସିବ ତୁମ ଅନ୍ତର, କିନ୍ତୁ ସେଇଟା ଯଦି ତୁମକୁ ବଶୀଭୂତ କରିଦେଲା ତାହେଲେ ତୁମ ଚେତନା ସ୍ତରରେ ସେ ରାଗ ଦ୍ୱେଷ ଏଗୁଡ଼ା ରହିଗଲା। ସାଧାରଣ ଭୋଜନ କଲେ କ'ଣ ପ୍ରଭୁ ସେଥିପାଇଁ କୁହନ୍ତି, ପ୍ରତିଯୋଗିତାଟା ଯେମିତି କୁଆଡ଼କୁ ନ ଯାଉ, ଦ୍ୱେଷ ଆଡ଼କୁ ନ ଯାଉ, ମାତ୍ସର୍ଯ୍ୟ ଆଡ଼କୁ ନ ଯାଉ, ପ୍ରତିଯୋଗିତା ରହେ। ସେଥିପାଇଁ ଆମର ଯେଉଁ ଖେଳାଳି ସବୁ ଖେଳ ସବୁ ଆମର ଯେଉଁ ବାହାରେ ଯେତେ ଖେଳ ଅଛି କ'ଣ ସେଗୁଡ଼ା ସବୁ ଫୁଟବଲ କ୍ରିକେଟ ଯେଉଁ ଖେଳାଳି ସବୁ ସବୁ ଅଛି, ସେ ହାରିଗଲେ ସେ ଜିତିଗଲେ ଯାହା ବି କଲେ ତାଙ୍କ ଭିତରେ ପୁଣି ସବୁ ହାତ ମେଳାମେଳି ହେବେ, ଗୋଟେ ନାହିଁ କି ଏଗୁଡ଼ା ସବୁ ଆମେ ଦେଲେ ଦେଖୁଥିଲୁ, ସବୁ ପାଠ ପଢ଼ୁଥିଲେ ଦେଲେ ଦେଖୁଥିଲୁ ଖେଳ ସବୁ, ଆରେ ସେ ତ କ'ଣ ତାଙ୍କ ଭିତରେ ଏମିତି ହେଉଛନ୍ତି, ପୁଣି ହାତ ମେଳା ମିଳିବ, ସେ ତାକୁ କୁଣ୍ଡେଇ ପକେଇବେ, ତାକୁ କୁଣ୍ଡେଇ ପକେଇବେ, କାରଣ ତାଙ୍କ ଲ ଏଇଟା, ଲ ଆଣ୍ଡ ଅର୍ଡ଼ର। ସେ ଯେଉଁ ଫୁଟବଲ ଖେଳନ୍ତି ସବୁ ରେଫରୀ ତାକୁ ବାହାର କରିଦେବ, ତାକୁ ସେ ମିସ୍ଟ୍ରିଟ୍ କରିଦେଲା, କଥାବାର୍ତ୍ତା ସହିତ ଓଲଟା କରିଦେଲା, କାହାକୁ କ'ଣ କରିଦେଲା, ତୁମେ ଖେଳୁଛ ଏଇଠି, ତୁମର ସେଠି ଯେତେବେଳେ ଓହ୍ଲଉଛନ୍ତି ଖେଳିବା ପାଇଁ, ଦେଖ ତୁମେ କର୍ମୀ ଜୀବନ କଥା ଆମକୁ କେମିତି ଶିଖିବା, ସେମାନେ ଯେତେବେଳେ ଖେଳିବା ପାଇଁ ଯାଉଛନ୍ତି ଦୁଇଟା ଦଳଙ୍କର କ'ଣ ଭାବନା, ଆମେ ଜିତିବା, ତେଣୁ ଯିଏ ଜିତିବା ପାଇଁ ଚାହୁଁଛି ତା ଅନ୍ତର ଭିତରେ କ'ଣ ଅଛି, ତାକୁ ପରାସ୍ତ କରିବା, କିନ୍ତୁ ସେଠି ପସନ୍ଦ କରାଯାଏନି ତୁମେ କାହା ସାଙ୍ଗେ ଯୁକ୍ତର କରିବ, କିଏ ଭୁଲ କଲା କ'ଣ କରିବ, ସେ କରାଯାଏ ଭାରତ ଦୁନିଆରେ ଏଇଟା ରଖାଯିବ, ଏଇଟା ହେଲା ମାନେ ଗଣ୍ଡଗୋଳ ହଣାକଟା ଲାଗିଯିବେ ନା। ଯଦି କୌଣସି ଖେଳାଳି ଏମିତି କରେ ତାକୁ ସସ୍ପେଣ୍ଡ ନା କ'ଣ ଗୋଟେ କରିଦିଅନ୍ତୁ, ତାଙ୍କୁ ଏତେ ବର୍ଷ ପାଇଁ ସସ୍ପେଣ୍ଡ କରିଦେବେ, ବାହାର କରିଦେବେ, ତୁମେ ଏମିତି କରିପାରିବନି, ସେ ପୁରା ଓହ୍ଲଉଛନ୍ତି କ'ଣ ଜୟ ପରାଜୟକୁ ଓହ୍ଲେଇକି ବି ତାଙ୍କ ଭିତରେ ଏମିତି ରିଲେସନ୍ସିପ୍ ରଖା ହେଉଛି, କାରଣ ଏଗୁଡ଼ା ସବୁ ଲ କୋର୍ଟ କରାହେଇଛି ମେଟେରିଆଲ ଫିଲ୍ଡରେ, ଏଗୁଡ଼ା ନ କରାଗଲେ ଯେମିତି ଓକିଲ କ'ଣ ହେଉଛନ୍ତି ଭାବିଲେ, ତୁମେ ଯେଉଁ ଓକିଲକୁ ଧରିବ ଜମାଡ଼ି କେସ୍ ପାଇଁ ବା ଗୋଟେ କ'ଣ ଭୁଲ କାମ ହେଇଛି ବା କ'ଣ ଗୋଟେ ତୁମ ଘରେ କେସ୍ ହେଇଛି, ତୁମେ ଯେଉଁ ଓକିଲ ଧରିବ, ଆଉ ଗୋଟେ ଓକିଲ କ'ଣ ତୁମ ବିରୋଧୀ, ତୁମର ବିରୋଧରେ ସିଏ ଆଉ ଗୋଟେ ଓକିଲ ଧରିଲା ତୁମର ଯିଏ ପାର୍ଟି, କିନ୍ତୁ ଓକିଲ ଓକିଲ ଭିତରେ ବିରୋଧ ନଥିବ, କାହିଁକି ତୁମେ ଆଜି ଅଛ କାଲି ତୁମେ ତୁମର ତୁମ କେସ୍ ସମାଧାନରେ ପଳେଇବ, ସିଏ ବିରୋଧୀ ଦୁଇ ଜଣ ଗଲେ ସିଏ ପୁଣି ହଇରାଣ ହେବେ ନା, ତାଙ୍କ ବେପାର ଚାଲିବ କି, ତୁମକୁ ଦେଖିବା ପାଇଁ କ'ଣ ସିଏ ମୋତେ ବିରୋଧ କରୁଛି, ଇଏ ମୋତେ ସିଏ ବିରୋଧ କରୁନା, ସିଏ ତାଙ୍କର ପଏଣ୍ଟ ଉପରେ ଲଢ଼େଇ ଲାଗିବେ। ମେଟେରିଆଲ ଫିଲ୍ଡରେ ତୁମେ ସବୁ ପଏଣ୍ଟ ଗୁଡ଼ାକ ତୁମେ ସବୁ ଦେଖ, ଦେଶଟାକୁ ଯେଉଁମାନେ ଧରିଛନ୍ତି ସେମାନେ ସବୁ ଖସି ଯାଇଛନ୍ତି, ଭୌତିକ ଦୁନିଆରେ ବି ଅଗ୍ରଗତି କିଏ କରିନାହାନ୍ତି। ଏ ଯେଉଁ କମ୍ପାନୀ ତୁମେ ଦେଖୁଛ ସବୁ ଟାଟା କମ୍ପାନୀ, ବଡ଼ ବଡ଼ କମ୍ପାନୀ ଯେଉଁ ସବୁ ସେମାନଙ୍କର ତାଙ୍କ ଫିଲ୍ଡରେ ସେ ତାଙ୍କେ ଚାଲିଲେ କିଏ କ'ଣ କରୁଛି କରିଥାଉ। ଅନ୍ୟ ଉପରେ ତୁମେ ଯେତେବେଳେ ଆକ୍ରମଣ କରିବ ବା ଅନ୍ୟକୁ ସବୁବେଳେ ଦ୍ୱେଷ ରଖିବ, ତୁମର ସବୁବେଳେ ପରାସ୍ତ ହେବ, ଭୌତିକ ଦୁନିଆ ହେଉ କିମ୍ବା ପରମାର୍ଥ ଦୁନିଆ ହେଉ। ସେଥିରେ ତୁମକୁ ଭଲ ଲାଗୁନି ମାନେ ତୁମେ ସେ ପରିବେଶ ରହୁନି, ଜଣଙ୍କ ସାଙ୍ଗରେ ରହିଲା ପରେ ତୁମେ ଯଦି ଅତି ଉଗ୍ର ସ୍ୱଭାବ ତୁମର ହେଉଛି, ତୁମେ ସେ ବ୍ୟକ୍ତିଠାରୁ ଦୂର ରୁହ, କାରଣ ଏଥିରେ ତୁମର କ'ଣ ଦିନ ପରେ ଦିନ ତୁମ ସ୍ୱଭାବଗୁଡ଼ାକ ସବୁ ଖରାପ ହେଇକା ଯିବ। ଆଉ ଏଥିରେ କ'ଣ କରାଯିବ ନା, ଜଗତଟା ଏମିତି ତିଆରି କରାଯାଏ, ତୁମେ ତୁମ ସ୍ୱଭାବ ଆମେ ଗୋଟେ ବ୍ୟକ୍ତି କତୁରୁ ରାଗ ଦ୍ୱେଷ ଏଇଟା ନ ଆସିବା ପାଇଁ ଆମେ ଦୂରେଇକି ରହିବା, କାହିଁକି ରହିବା, ଆମ ସ୍ୱଭାବଟାକୁ ପରିବର୍ତ୍ତନ କରିବା ପାଇଁ, କାରଣ ଆମର ଯଦି ସେଇ ସ୍ୱଭାବଟା ରହିବ ଆମେ ଯେଉଁଠି ଯାଇକି ପହଞ୍ଚିବା ସେଭଳିଆ ଲୋକ ଅଛନ୍ତି କି ନାହିଁ, ପୁଣି ସେଠି ବି ରାଗ ଦ୍ୱେଷ। ସେଥିପାଇଁ ଅନ୍ୟକୁ ପରିବର୍ତ୍ତନ କରିବା ଅପେକ୍ଷା ନିଜେ ପରିବର୍ତ୍ତନ ହେବାଟା ସହଜ, ଆମେ ଅନ୍ୟକୁ ପରିବର୍ତ୍ତନ କରିପାରିବାନି, କାରଣ ନିଜେ ପରିବର୍ତ୍ତନ ହେଇଯାଏ ସହଜ। ଯେଉଁମାନେ ନିଜେ ପରିବର୍ତ୍ତନ ହେଇପାରିବେନି ସେମାନେ ସବୁବେଳେ ଆଶା କ'ଣ ରଖିବେ ଅନ୍ୟମାନେ ପରିବର୍ତ୍ତନ ହୁଅନ୍ତୁ, ସେଟା ବହୁତ ଏଇଟା ହେଇପାରିବନି। ଆମେ ସେଇଟା ଆମର ଅଣ୍ଡରଷ୍ଟାଣ୍ଡିଂ ଚାଲି ଆସୁଛି, ତାର ସେତିକି ନାହିଁ ନା, ତାର ସେତିକି ସ୍ୱୀକୃତି ନାହିଁ, ତାକୁ ସମୟ ଲାଗିବ। ସମସ୍ତଙ୍କର ବିଚାରଧାରା ଅଲଗା ରହିବ, ଏ ଜଗତର ଭେରାଇଟିଜ୍ ରହିବ, କିନ୍ତୁ ଯିଏ ଜ୍ଞାନଶୀଳ ବ୍ୟକ୍ତି ତାର ଲକ୍ଷଣ ଗୁଡ଼ିକ ଏଠି କହୁଛନ୍ତି, ସେ ମାଶ୍ଚର୍ଯ୍ୟ ଦୂର କରେ ଏବଂ କାର୍ଯ୍ୟର ସିଦ୍ଧି କାର୍ଯ୍ୟର ଅସିଦ୍ଧିରେ ସମବୃଦ୍ଧି ଲାଭ କରେ, ଅତଏବ ସେ କର୍ମର ସେ ଯେଉଁ କର୍ମ କରେ ତାହା ସ୍ୱୟଂ ବନ୍ଧନର କାରଣ ହୁଏ ନା। ସେ ଯେଉଁ କର୍ମରେ ଅକର୍ମ, ଅକର୍ମରେ କର୍ମକୁ ଏଠି ଆଣିକି ପୁଣି ଲଗେଇଲେ କାହିଁ କର୍ମରେ ବନ୍ଧନ, କର୍ମଟା ଅକର୍ମ ହେଇଯାଏ, କାହିଁକି ତାଙ୍କୁ ବନ୍ଧନ ହୁଏ ନା, ଏ କଥା କହୁଛନ୍ତି। ଏଇଠି ଏଇ ପଏଣ୍ଟ ଗୁଡ଼ା କହିଲେ ଶ୍ରୀ ବଳଦେବ କହିଲେ, ବଳଦେବ ଦେବଭୂଷଣ କହୁଛନ୍ତି, ଅଥ ଶରୀର ନିର୍ବାହାରଥାମ ଅର୍ଣ୍ଣ ଆଚ୍ଛାଦନାଧିକମ ସୁପ୍ରଯତ୍ନେନ ସୁପ୍ରଯତ୍ନେନ ନ ସମ୍ପାଦୟତି ଇତିହା ଯଦୃଚ୍ଛାୟତି। ଶରୀର ଏଭଳିଆ ଜ୍ଞାନୀ ଶରୀର ସମ୍ପାଦନ ନିମିତ୍ତ, ଶରୀରକୁ ଚଳେଇବା ନିମିତ୍ତ, ନିର୍ବାହ ନିମିତ୍ତ ଅର୍ଣ୍ଣ ଆଚ୍ଛାଦନାଧିକମ, ଅର୍ଣ୍ଣ ଆଚ୍ଛାଦନ କ'ଣ ପିନ୍ଧିବା, ଆଉ ଆଚ୍ଛାଦନ ଯେଉଁ ଭୋଜନ କରିବା, ଏଥିପାଇଁ ସେ ନିଜେ ପ୍ରଯତ୍ନ କରେ ନା, ତା ପ୍ରଯତ୍ନ କରିବା ଆବଶ୍ୟକ ନାହିଁ। ଜ୍ଞାନଟା କେତେବେଳେ ଶିଥିଳ କେମିତି ହେଇଯାଏ, ଜ୍ଞାନଟା ତୁମେ ଯେତେବେଳେ ଜ୍ଞାନୀ ଲୋକଟା ହେଇଥାଉ, ତୁମର ଯେତେବେଳେ ଦେହ ଚିନ୍ତା ଆସିବ, ସମ୍ବନ୍ଧୀ ଚିନ୍ତା ଆସିବ, ତୁମ ଜ୍ଞାନ ଶିଥିଳ ହେଇଯିବ। ଶୁକ୍ରାଚାର୍ଯ୍ୟ ଭଳିଆ ଜ୍ଞାନୀ ଆଉ କିଏ ଅଛନ୍ତି, ଭଗବାନ କ'ଣ କହିଲେ, ଜ୍ଞାନ କବି ନା ମୁସ ନା କବି, ଜ୍ଞାନୀମାନଙ୍କ ଭିତରେ ମୁଁ ହେଉଛି ଶୁକ୍ରାଚାର୍ଯ୍ୟ। ଭଗବାନ ବେଶୀ ଶୁକ୍ରନୀତି କୁହନ୍ତି, ବୃହସ୍ପତି ନୀତି ଅପେକ୍ଷା ଶୁକ୍ରନୀତିକୁ ବେଶୀ କୁହନ୍ତି, ତାଙ୍କ ବିଭୂତି ସିଏ ଆଉ ସବୁବେଳେ କଣ୍ଡେମ୍ଡ ହେଇଛନ୍ତି ଶାସ୍ତ୍ର, ଯେତେବେଳେ ଦେଖିବ ଭାଗବତରେ ସବୁବେଳେ ତାଙ୍କୁ ନିନ୍ଦା କରାଯାଇଛି, ବା ଯେତେବେଳେ ତାଙ୍କ ଦୋଷ ଆସିଛି କେଉଁଥିପାଇଁ, ଗୋଟେ ଝିଅଟା ପାଇଁ, ଝିଅର ଉର୍ଜା ସତ୍ୟ ନା କ'ଣ ତାଙ୍କ ନାଁ, ହଁ ସେ ଚାଲି ସିଏ ନାହାନ୍ତି, ଇଏ ମା ନାଇଁ, ମା ଛୁଣ୍ଡ ଛୁଆଟା କିଏ ଦେବଜାନୀ, ତାଙ୍କ ପ୍ରତି ଆସକ୍ତ। ଆଉ ଗୋଟିଏ ଜିନିଷ ତାଙ୍କ ଜୀବନରେ, ଏଇ ତ ଭଗବାନଙ୍କ ସୃଷ୍ଟି, ଯଦି ଗୋଟେ ଭଗବାନଙ୍କ ରହିଲା ଗୋଟିଏ ଜିନିଷ ହେଇଗଲା, ବୃହସ୍ପତି ପ୍ରତି ଦୋଷ ରହିଲା, ବୃହସ୍ପତି ଦୋଷ ରହିଲା, ସେଥିପାଇଁ ଅସୁରମାନଙ୍କ ଏତେ ବଡ଼ ଜ୍ଞାନୀ ହେଇକି ଦ୍ୱେଷ ଜୀବନରେ କ'ଣ ନ କରିପାରେ, ତୁମେ କେତେ ତଳକୁ ବି ପଳେଇବ, ଏଇଟା ତାଙ୍କ ଠାରୁ ଶିକ୍ଷା, ସେମାନେ ତଳକୁ ଯିବେନି। ଭଗବାନ ଜାଣିଛନ୍ତି ଅସୁରମାନେ ବଦମାସ, ତାଙ୍କ ଗୁରୁଟା କିଏ ହେବା ଦରକାର, ଶକ୍ତିମାନ ଗୁରୁ ଦରକାର, କାରଣ ଦେବତାମାନେ ଉତ୍ସୃଙ୍ଖଳିତ ହେବେ ନା। ଭଗବାନ ସବୁ ରଖିଛନ୍ତି, କ'ଣ ବୁଝୁଛନ୍ତି ନା ନାହିଁ, ଛୁଞ୍ଚି ତିଆରି କରିଛନ୍ତି ସିଏ, କଣ୍ଟା ବି ତିଆରି କରିଛନ୍ତି ସିଏ, ନହେଲେ ତୁମକୁ ଶାସନ କରିହେବ କି, ହାତୀ ଦେଖୁନା କ'ଣ ଓଡ଼ିଆରେ ଗୋଟେ ନାହିଁ, ହାତୀ କ'ଣ କରିଛନ୍ତି, ଆମର ସବୁ ଛୋଟ ପିଲାବେଳେ ମୁଁ ଶୁଣିଛି, ହାତୀକି ଆଖି ଦେଇନାହାନ୍ତି କି ଘୋଡ଼ାକୁ ସିଂହ ଦେଇନାହାନ୍ତି, ଛୁଆଟି ବେଳେ ମୁଁ ଶୁଣିଛି, ଆମ ଗାଁରେ ସବୁ ଢଗ ମାରନ୍ତି, ମୋର ସବୁ ମନେ ଅଛି, ଯେ ହାତୀକି ଆଖି ଦେଇଥାନ୍ତେ ସଂସାର ରହିଥାନ୍ତା ନା, ଏବେ ତ ଧାନ ପଶିକି କ'ଣ କାହାକୁ ମାରୁଛନ୍ତି, ତା ଆଖିଟା ଏଇଠି ଗୋଟେ ନା ସେ ଦେଖିପାରୁନି, ତାର ଶରୀରଟାକୁ ଦେଖିପାରୁନି, ଏ ଶରୀରଟା ଜାଣି ଦେଖିଦିଅନ୍ତା ମୁଁ ଏତେ ବଡ଼ ବୋଲି ସେ ମାଉନ୍ତକୁ ମାନନ୍ତା ନା, ଏ ଯେଉଁ ସଂସାରକୁ ରଖନ୍ତା, ହାତୀକି ସେ ଆସିନି ଭଗବାନ ଜାଣିଛନ୍ତି, ସମସ୍ତେ ଏମିତି ସୃଷ୍ଟି କରିଛନ୍ତି, ତାଙ୍କର ବଇଁଶୀ ବଜାଉଛନ୍ତି, ସମସ୍ତଙ୍କ ପାଇଁ କଣ୍ଟା ଗୋଟେ ଗୋଟେ ଥୋଇ ଦେଇଛନ୍ତି, ମଣିଷ ଯଦି କାମ ନଥାନ୍ତା, ମଣିଷ ଯଦି କାମ ନଥାନ୍ତା ତାକୁ ପାରନ୍ତା କି, ତାକୁ ଦେଇଛନ୍ତି କାମନା, କାମନା ଦେଇକି ତାକୁ ପୁରା ଶୋଷିକି ମାରୁଛନ୍ତି, ବାବା ପଢ଼େଇଥିଲା ମାୟାଗ୍ରସ୍ତ ହେଇଛୁ ସବୁ ଜୀବ, ତୁ ସମସ୍ତଙ୍କ ପାଇଁ ଗୋଟେ ଗୋଟେ କଣ୍ଟା ରଖିଛନ୍ତି ସମସ୍ତଙ୍କ ପାଇଁ, ନହେଲେ ତାଙ୍କର କିଛି ଜଗତରେ ଚଳିପାରିବେନି, ସୃଷ୍ଟି ଚାଲିପାରିବେନି, ଭଗବାନ ଏମିତି କରିଛନ୍ତି, ଘୋଡ଼ା ଏତେ ଘୋଡ଼ା କ'ଣ ହଉଛି ସିଏ, ତାର ଖାଲି ସିଂହ ଥାନ୍ତା ଯଦି କ'ଣ ଅବସ୍ଥା ହୁଅନ୍ତା, କ'ଣ ସେ କରନ୍ତା, ରଖନ୍ତା ମଣିଷକୁ ନା କାହାକୁ ରଖନ୍ତା ନା ସୃଷ୍ଟିକି ରଖନ୍ତା ସିଏ, ସେ ତାକୁ ତାର ଖୁରା ଗୁଡ଼ା ଖୁର ଗୁଡ଼ା ଦେଖୁନା କେମିତିକା, ତାର କ'ଣ ଗୋମାତା ଭଳିଆ ନା କ'ଣ, ନାଇଁ ଖାଲି ଦୁଇ ଫାଳିଆ ଗୋଡ଼ ଯଦି ହେଇଥାନ୍ତା ସେ କ'ଣ କହୁଛୁ ଖୁରା, ସିଏ ମାଟିକି ରଖନ୍ତାନି, ସୃଷ୍ଟିକୁ ପୁରା କଣ୍ଟ୍ରୋଲ କରି ରଖିଛନ୍ତି ଭଗବାନ, ସମସ୍ତେ ଛନ୍ତି, କାରଣ ବାଲାନ୍ସ ରହିବନି ଆଉ, ଏ ସୃଷ୍ଟି ପଛରେ କାହାର ହାତ ନାହିଁ, ଯଦି କେହି କେହି ବୁଝିବା ଯାଉଛନ୍ତି ଭଗବାନ କେତେ ବଡ଼ କେମିତିକା, ସେ ଖାଲି ସୃଷ୍ଟିକି ଦେଖିଦେଲେ ପାଗଳା ହେଇଯିବ, ଏଇ ଯେଉଁ ଝୁଟି ପୁଟି ଯଦି ନଥାନ୍ତେ ତୁମେ ଘରେ ରହିପାରନ୍ତା ନା, ତୁମେ ଝୁଟି ପୁଟି ଯଦି ନଥାନ୍ତେ ତୁମେ ଘରେ ରହିପାରିବ ନା, ଯେତେ ସବୁ ମଶା ଫସା କେତେ ଯିବ, ସିଏ ପୁଣି ଚାଲୁଛି କେଉଁଥିରେ କାନ୍ଥରେ, ତାକୁ ସେ କହିଛନ୍ତି ସେ ସବୁ ଖାଇବ, ସମସ୍ତଙ୍କୁ ସବୁ ଛକିନ ଦେଇଛନ୍ତି, ବୁଢ଼ିଆଣୀ ଦେଖୁନା ସେ ତାର ବସା କରିଦେଉଛି, ଯିଏ ଆସିଲା ତାର ହେଠି ପଡ଼ିଲା ସେ ତାର ତାକୁ ଖାଇଲା, ସେ ତାର ମୁଖ କାଢ଼ି ଗୋଟେ ସେ ଖାଇପାରିବନି ବୋଲି ସେ ପୁରା ବ୍ଲଡ୍ ଶୋଷିକି ଖାଇଦେବ, ବୁଢ଼ିଆଣୀ କ'ଣ ଖାଏ ଭାବିଲେ ମାଛି ଫାଛି ଯେଉଁ ଲାଗିଥିବେ ସେ ତାର 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 ଏମିତି ତାର ଯେଉଁ ଅଛି ତାର ବିଷ ଅଛି, ବୁଢ଼ିଆଣୀର ତାର ଯେଉଁ କ'ଣ ହେଟା କହୁଛ ତାର ଶୁଣ୍ଢ ଭଳିଆ ତା ଦେହରେ ବିଷ, ସେ ବିଷଟାକୁ ଛାଡ଼େ ଆସି ମାରିବ କି, ତାର ହାତ ଗୋଡ଼ ଅଛି ନା କ'ଣ ମାରିବ, ବିଷଟାକୁ ଛାଡ଼ିବ, ସେ ପଡ଼ିଗଲା ପରେ ସେ ଆସିବ, ଏଣୁ ଆସିବ ସେଣେ ଆସିବ ତାକୁ ମାରିଦେବ ସର୍ପ ଦଂଶନ କଲାବେଳେ, ସେ ବିଷରେ ମରିଗଲା ପରେ ତାକୁ ତୁ ରକ୍ତ ଟାଣିକି ଖାଇବ, ଦେଖିବ ନା ସୃଷ୍ଟିଟାକୁ ଆଉ ଆଉ ଏ ଟଙ୍କା ପଇସା ଦେଖିବ କ'ଣ କାଗଜ ଗୁଡ଼ାକ, ଏଥିରେ କିଛି ନାହିଁ ବାପା, ଏ କିଛି ନାହିଁ, ପେଟ ଖଣ୍ଡେ ପୁରିଆ କଥା, ଏଥିରେ କ'ଣ ପିନ୍ଧିବାର ଅଛି, ପୁରିଆ ଅଛି ମୁଣ୍ଡ ଗୁଞ୍ଜିବାର ଅଛି, ସୃଷ୍ଟିକି ଏତେ ବିଚିତ୍ର ଭଗବାନ କରିଛନ୍ତି, ବିଛୁଆତି କତୁରୁ ଆରମ୍ଭ କରି ତୁଳସୀ ମହାରାଣୀ ପର୍ଯ୍ୟନ୍ତ ଭକ୍ତି ଦେଇପାରନ୍ତି, ସବୁ ସମସ୍ତଙ୍କର ବ୍ୟବସ୍ଥା ସବୁ କରିଦେଇଛି, ବିଚିତ୍ର ସୃଷ୍ଟି ତାଙ୍କର, ଏଇଟା କେଉଁ କଥାରେ ଟିକେ ମୁଁ ପଳେଇ ଆସିଲି, ହଁ ଏଇ ଯେ ଶୁକ୍ରାଚାର୍ଯ୍ୟ, ଏତେ ବଡ଼ ଜ୍ଞାନୀ ଲୋକ ଦ୍ୱେଷ ରଖିଦେଲେ ଦେଖ କେମିତି ହଇରାଣ ହେଇଗଲେ, ସବୁ ଜ୍ଞାନଟା ଶିଥିଳ ହେଇଯିବ, ତାରଲ୍ୟ ହେଇଯିବ, ଜ୍ଞାନୀ ଲୋକଙ୍କର ଏଇଟା ସବୁଠୁ ବଡ଼ ଜିନିଷ, ଈର୍ଷା ଆଶ୍ଚର୍ଯ୍ୟ ଦ୍ୱେଷ ଆଉ ସବୁବେଳେ ଏଇ ଯେଉଁ ଶରୀର ଚିନ୍ତା ଶରୀର ସମ୍ବନ୍ଧ ଏଗୁଡ଼ା ଯଦି ତୁମର ରହିଲା ବେଶୀ ତୁମେ ଆଉ ଜ୍ଞାନ ରହିବନି, ସେ ଜ୍ଞାନ ତୁମର କଲ୍ୟାଣ ଲାଗିବନି ଅନ୍ୟ କଲ୍ୟାଣ କ'ଣ ଲାଗିବ, ତୁମେ ଏଇଠି ଯଦୃଶାଲାପ ସନ୍ତ ସେଠି କହିଦେଲେ ଅଥ ଶରୀର ନିର୍ବାହାର ତମ ଅର୍ଣ୍ଣାଚ୍ଛାଦିକମ ସ୍ୱ ପ୍ରଯତ୍ନ ନ ସମ୍ପାଦୟତି ଇତିହାସ, ନିଜ ପ୍ରଯତ୍ନରେ ସେ ସମ୍ପାଦନ କରିବନି, ମୋର ଖାଇବାର ଅଛି, ମୋତେ ଟଙ୍କା ଆଣିବାର ଅଛି, ମୋତେ ଏଇଟା କରିବାର ଅଛି, ଏଇଟା ଜ୍ଞାନୀ ଲୋକ ପାଇଁ କିଛି ଆବଶ୍ୟକ ନାହିଁ, ତ ଭଗବାନ ମେଣ୍ଟେନ୍ କରିବେ ନା, ଆଉ ଜଣେ କହିବେ ମୁଁ ସେଇ ସ୍ତରକୁ ପଳେଇବି, ଆରେ ତୁମେ ସେ ସ୍ତର କଲେ ତୁମେ ସେମିତି ସେଇ ଲେବୁଲ୍ଟାକୁ ଆସିବାକୁ ପଡ଼ିବ, ତୁମେ ପିଲା ଛୁଆ ସଂସାର କରିକି ତୁମେ ଯଦି ସେ ସ୍ତରକୁ ଯିବା ପାଇଁ ଚାହୁଁଛ, ତୁମେ ସେଇଭଳି ଭଗବାନଙ୍କର ଯେମିତି ସୁଦାମା ଥିଲେ ଭଗବାନ ତାଙ୍କୁ ଦେଉଥିଲେ ନା, ଭୋଜନ ପାଇଁ ଗୋଟେ କିଛି ଜ୍ଞାନୀର ଭୋଜନ ପାଇଁ କିଛି ଆବଶ୍ୟକ ନାହିଁ, 84 ଲକ୍ଷ ଜୀବଜନୀରେ ପ୍ରତ୍ୟେକ ଜୀବଜନୀର ଭୋଜନ ପାଇଁ ବ୍ୟବସ୍ଥା ସେ କରିକି ରଖିଛନ୍ତି, କାହା ପାଇଁ ତାଙ୍କୁ ଆଉ କିଛି, ସେ ଯେଉଁ ଯେଉଁ ଜୀବଟାକୁ ସୃଷ୍ଟି କରୁଛନ୍ତି ସେ ଜୀବର କ'ଣ 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 ଭୋଜନ, ତାର ଭୋଜନଟା କ'ଣ କ'ଣ, ସେଟା ସବୁ ବ୍ୟବସ୍ଥା କରିଦେଇଛନ୍ତି ଭଗବାନ, ଆଉ ଗୋମାତା ଯଦି ଚାଉଳ ଖାଆନ୍ତି ତାହେଲେ ତୁମେ କ'ଣ ଗାଈ କିଏ ରଖନ୍ତ, ହଁ ବୁଝିଲେ ଗୋମାତା ଅର୍ଣ୍ଣ ଖାଇବାକୁ ଦିଅନ୍ତା ରଖନ୍ତୁ କି ତୁମେ କିଏ ରଖ, ସେଥିପାଇଁ କୁକୁର ତ ନା ତୁମର ଯାହା ବଳିବ ଫୋପାଡ଼ ଦେବ ଅଇଁଠା ଅଇଁଠା କୁକୁର ଅଇଁଠା ଖାଏ ତୁମକୁ ସ୍ପେଶାଲ ଖାଇବାକୁ ଦିଆଯାଏ ନା, କ'ଣ ମଣିଷର ନିଶ୍ଚିତ ବଳିବ ତାକୁ ଗୋଟେ ରୁଚି ଲାଗିବ ନ ଲୁଚିଲେ ବଳିବ, ତା ପାଇଁ କୁକୁର ରଖିଦେଇଛନ୍ତି, ସେ ପରିବେଶ ନଷ୍ଟ ହେବ ସେ ତାର ଖାଇଦେବ, ଗୋମାତା ତାର ମଣିଷ ଧାନ ଖାଇସାରିଲା ଧାନ ପରେ କୁଣ୍ଡେଟା ଫୋପାଡ଼ିବ କାହିଁକି, ଗୋମାତା ଖାଇ ତାକୁ କ୍ଷୀର ଦେବେ, ଭଗବାନଙ୍କ ସୃଷ୍ଟିଟା ଏମିତିକା ନା, ଛେଳି ମେଣ୍ଢା ଆଙ୍କୁ ତିଆରି କରିଦେଲେ ଯାଇ ସବୁ ଘାସ ଖାଇବେ, ଘାସ ନ ଖାଇଲେ ପୁଣି କ'ଣ ହେଇଯିବନି, ବିଚିତ୍ର ସୃଷ୍ଟି ଭଗବାନଙ୍କର ଇଏ, ସେ ଲେଖିଲେନି ତୟା ଜଗତ ବଡ଼ କାହାର ସିଏ କେଶବ ତୟା ଜଗତ ବିଚିତ୍ର ବିଚିତ୍ର ଜଗତ, ଏଇଟା ଗୋଟେ ଭେରାଇଟିସ୍ ପୁରା ଏମିତି ରଖିଦେଇଛନ୍ତି ସବୁ ଭେରାଇଟି। ଏ କଲରାକୁ ଦେଖିଲେ ମୋ ମୁଣ୍ଡ ଖରାପ ହେଇଯାଉଛି, କଲରା ଏଇ ଯେଉଁ କ'ଣ ଲିମ୍ବ ପିତା, କଲରା ଭିତରେ ପୋକ ପୁଣି, ଏ କଲରା ଯେଉଁ ପିତା, ଦେଖ ଲିମ୍ବ ଗଛ ତୁମେ ଲିମ୍ବ ପତ୍ରକୁ ଦଉଛ କ'ଣ କୌଣସି ଗଛର ମାରିବା ପାଇଁ ତାକୁ ମରା ହେଉଛି, ଦେଖ ତାକୁ ପୋକ ଖାଇବାକୁ ପୁଣି ସୃଷ୍ଟି କରିଛନ୍ତି, ମାନେ ସେ ଲିମ୍ବ ଗଛ ପୁଣି ସଂସାର ମାଡ଼ିଯିବ, ଯେ ପୁଣି ସଂସାର ଲିମ୍ବ ଗଛ ମାଡ଼ିଯିବ ନା, ପୁଣି କାଳେ ଅଧିକା ତାଙ୍କ ସଂଖ୍ୟା ଯେ ତା ପାଇଁ ପୋକ ରଖିଛନ୍ତି, ଲିମ୍ବ ଖାଉନାହାନ୍ତି ପୋକ, ଦେଖୁନା ଏବେ ଲିମ୍ବ ପତ୍ର ଗୁଡ଼ା ମୁଁ ଦେଖୁଥିଲି ପୋକ ଖାଇଲେଣି, କଲରା ଦେଖିବ ଅମଣା କରି ତା ଦେହରେ ପୋକ ଖାଇଲେଣି, କିଏ ସବୁ ସୃଷ୍ଟି କରିଛନ୍ତି ସେ, ଆଉ ଏତେ ଭୋଜନ ପାଇଁ ଗୋଟେ କ'ଣ ଚିନ୍ତା କରିବ ମଣିଷ, କେମିତି ଚଳିବ, ତୁମେ ଭଗବାନଙ୍କର ଜ୍ଞାନୀ ନା, ସିଏ ସ୍ୱନିର୍ବାହ ଚିନ୍ତା କରେ ନା, ଆଉ ଶରୀର କର୍ମ ଯେଉଁଟା କରେ ତାର କିଛି ଶରୀର ପାଇଁ କରେ ନା, ସେ ଭଗବତ କର୍ମ ପାଇଁ କରେ, ଭଗବାନ ପାଇଁ କଲେ କୌଣସି କିଛି ଅଭାବ ପଡ଼ିବନି, ଏଇଟା ଯାହାର ଅଭିଜ୍ଞତା ନାହିଁ ତା ମୁଣ୍ଡ ଖରାପ ହୁଏ, କେମିତି ପିଲା ଛୁଆ ଆମର କ'ଣ ହେବେ, କେଉଁଠି କ'ଣ ହେବେ କ'ଣ ନାହିଁ, ଏଇଟା ସେ ଯିଏ ଅଙ୍ଗେଲି ବି ସେ ଜାଣିଛି, ଭଗବାନ ପାଇଁ କୌଣସି ଯିଏ ଭଗବାନଙ୍କୁ ଚିନ୍ତା ରହିଲା ଭଗବାନଙ୍କର ଭଜନ ସାଧନ କଲା, ଖାଇବା ପାଇଁ କେଉଁଠି ଆସିବ କ'ଣ କରିବ ସେ ବ୍ୟବସ୍ଥା ଭଗବାନ କରିବେ, ତା ପାଇଁ କ'ଣ ଦରକାର, ଏତେ ଇଣ୍ଡଷ୍ଟ୍ରି ଏତେ ଜିନିଷ ହେଉଛି, ତଥାପି ଲୋକ ଚାଷ କରୁଛନ୍ତି ନାହିଁ, ତାଙ୍କୁ ସେମିତି ଭଗବାନ ପ୍ରେରଣା ଦେଉଛନ୍ତି ଚାଷ ହେଉଛି ନା, ଆଉ ପରିବା ଚାଲିଛି ସବୁ ସେମିତି ଲୋକ ପରିବା ସବୁ ଆସୁଛି ଚାଲିଛି ସେମିତି, ଏଠୁ ସଟପଟ ହେଲା ବିଦେଶରୁ ଆସିକି ପହଞ୍ଚିଗଲାଣି, ଆନ୍ଧ୍ରରୁ ଆସିକି ପହଞ୍ଚିଗଲାଣି, ତାଙ୍କର ଚାଉଳ ନାହିଁ ତାଙ୍କର ଯାହା ଜିନିଷ ନାହିଁ ଆମର ଏଠୁ ଏଠିକି ପଠା ହେଉଛି, ବର୍ତ୍ତମାନ ଗୋଟେ ବିଶ୍ୱଟା ଗୋଟେ ହାତ ମୁଠା ହେଇଯାଇଛି, ମାନେ ଯେହେତୁ ପ୍ରତ୍ୟେକ ଲୋକ ଇଣ୍ଡଷ୍ଟ୍ରି ଉପରେ ଡିପେଣ୍ଡ କରୁଛନ୍ତି, କିଛି ମୋଷ୍ଟଲି ଇଣ୍ଡଷ୍ଟ୍ରି ଉପରେ ଡିପେଣ୍ଡ କରୁଛନ୍ତି, ବର୍ତ୍ତମାନ ଗୋଟେ ଜିନିଷ ଆଉ ଗୋଟେ ଜାଗାକୁ ନଗଲେ ସେଠି ଅନ୍ଧାର, ଯେମିତି ତେଲଟା ଆମର କ'ଣ, ଆମର ତେଲ ନାହିଁ ଆମର କୋଇଲା ଅଛି, ଆମର ଏଠି ଖୋଳାଖୋଳି କରି କୋଇଲା, ସେଠିକି ଲୁହା କୋଇଲା ଲୁହା ଆସାଣେ ଯାଉଛି, ସେଠୁ ତେଲ ଆସୁଛି, ଏମିତି ଲୋକମାନେ କ'ଣ, ମୋତେ ଗୋଟେ ଲୋକ ସେ ଯୁକ୍ତି କଲା, କହିଲା ଆଜ୍ଞା ଆପଣ ଯେଉଁ କହୁଛନ୍ତି ସେ ଧାନରେ ସାର ପଡ଼ିବନି, ଏଟା ପଡ଼ିବନି ସେଟା ପଡ଼ିବନି, ଏ ଲୋକ ସଂଖ୍ୟା ବଢ଼ିଗଲାଣି, ସେତେବେଳେ ଲୋକ କମ୍ ଥିଲା, ମାନେ ଲୋକ ସଂଖ୍ୟା ବଢ଼ୁଛନ୍ତି କାହିଁକି, ସେତେବେଳେ ତ ପାଞ୍ଚଟା ଛଅଟା ଛୁଆ ଥିଲା, ତୁମର ତ ଗୋଟେ ଛୁଆ, ବଢ଼ିଗଲା କେମିତି ସବୁ, ସେତେବେଳେ ବାବାଜୀ କେତେ ଥିଲେ ହିସାବ କର, ବାହା ହଉନଥିଲେ ଲୋକ କେତେ, ସେତେବେଳେ ବିବାହ କେତେ ଲୋକ ହଉନଥିଲେ, ତାଙ୍କ ପରସେଣ୍ଟ କେତେ ଥିଲା ଦେଖ, ଆଉ ସେତେବେଳେ ଧାନ କେତେ ହେଉଥିଲା ଦେଖ, ଲୋକମାନଙ୍କର ତ ଆବଶ୍ୟକ ନଥିଲା ଯେତିକି ଧାନ ହେଉଥିଲା, ଲୋକମାନଙ୍କର ଅର୍ଣ୍ଣ ଟିକେ ଡାଲି କିଏ ଖାଇମ କରିବ, ଲୋକ କିଛି ନାହିଁ ପୋଡ଼ା ଖାଇକି ଖାଇଦେବେ ରାତିରେ, ନହେଲେ ଗୋଟେ ଝୋଳ ହେଇଗଲେ ଖାଇଦେବେ, ସେ ପୋଡ଼ିଆରେ ଝୋଳ କୁହନ୍ତୁନି, ସେ ସୋର ସୋର ଟିକେ ପକେଇ ମା ବାଟିକି ଖାଇଦେବେ, ସେମାନେ ସେ ଧାନରେ ଚଳୁଥିଲେ, ଧାନ ରୋଷେଇ ଧାନଟା ଇନକମ୍ କରିଦେଉଥିଲେ, ଏତେ ଧାନ ହେଉଥିଲା ସେ ଧାନରେ ତ ସବୁ ଚାଲିଥିଲା, ଧର୍ମତା ସବୁ ଦେଉଥିଲେ ନା, ବର୍ତ୍ତମାନ ଯେଉଁ ଓଭର ପପୁଲେସନର କାରଣ ହେଲା ଭାଗବତ ଯାହା କହିଲେ, ଧର୍ମତା ଲୁଚେଇ ଦେଉଛି, ପପୁଲେସନ ଓଭର ନାହିଁ, କ'ଣ ଓଭର ହେଇଛି, ତ ଗୋଟେ ଛୁଆ ନା ତୁମର ଆଉ କ'ଣ ଅଧିକା ହେଇଗଲା, ଯେତେ ଭୂମି ଅଛି ଏ ଦେଖୁନା ଗୋଟେ ଗୋଟେ ଥର ଚାଷ ହେଉଛି, କାରଣ ଆଉ ଥରେ ଚାଷ କଲେ ହେବନି, ମୁଗ ହେବ ବିରି ହେବ ପନିପରିବା ହେବ, ହେବନି କାହିଁ, ଲୋକ ଇଣ୍ଡଷ୍ଟ୍ରି ଉପରେ ଡିପେଣ୍ଡ କରୁଛନ୍ତି ନା, ତୁମେ କାଗଜ ଆଣିଲା ପରେ ତୁମେ ଖାଇବ କ'ଣ, କାଗଜ ଖାଇପାରିବନି ନା, ନଟବୁଲ୍ଟ ତ ଖାଇପାରିବନି, ତୁମକୁ ଚାଷ କରିବାକୁ ହିଁ ପଡ଼ିବ, ଏଇଟା ଗୋଟେ କ୍ରେଜିନେସ୍ ପ୍ରଭୁପାଦ ଏଟା କୁହନ୍ତି, ଏଇଟା ଗୋଟେ ପାଗଳା ମିଏଟା, ଖାଲି ଆମେ ସହରକୁ ଯିବା ପଇସା ରୋଜଗାର କରିବା, ତୁମେ ବିଶ୍ୱର ୟାର ପରିଣତିଟା କ'ଣ ଭବିଷ୍ୟତ ପାଇଁ ଚିନ୍ତା କରିବା, ଆମେ ସମସ୍ତେ ଗୋଟେ ଗୋଟେ ସହର ତିଆରି କରିବା, ତାହେଲେ ଲୋକଙ୍କୁ ସବୁ ସେଇଟା ଖାଲି ପେପର ପ୍ରିଣ୍ଟ ଗୋଟେ ଚାଲିବ ନା, ଆଉ କାଗଜ ଗୋଟେ ଟଙ୍କା ସରକାର ଟଙ୍କା ସବୁ ଖାଲି ପେପର ପ୍ରିଣ୍ଟ, ଲୋକ ଖାଇବ କ'ଣ, ଭବିଷ୍ୟତରେ ଏମିତି ଅସୁବିଧା ହେବ, ସରାଭିମୁଖୀ ସଭ୍ୟତାରେ ଏଇ ଲୋକ ଖାଲି ଖାଇବା ଚିନ୍ତାରେ ଲାଗିକି ରହିବ, ଭୋଜନ କରିବା ପାଇଁ ଏତେ କିଛି ଆବଶ୍ୟକ ନାହିଁ, ଏଇ ଗରିବ ଲୋକ ଗୁଡ଼ାକ ମୁଁ ଦେଖିଛି ଯେ ଧାନ ଆଗରୁ ସବୁ ମାନେ ଏସବୁ ଯେତେବେଳେ ତୁମେ ଗୋଟେ ଭଗବାନଙ୍କର ସୃଷ୍ଟିର ନିୟମକୁ ଭାଙ୍ଗିଲ, ଭାଙ୍ଗିଲା ମାନେ ସବୁ ଭାଙ୍ଗିଗଲା, ପ୍ରଭୁଙ୍କ ନିୟମଟା ତାହେଲେ ଭାଙ୍ଗିଦେଲ, ତାପରେ ତୁମେ ଉପାୟ ସବୁ ତିଆରି କରିକି ଚାଲିଛ, ଆଉ ଏ ଯେଉଁ ଧାନ ସବୁ କଟା ଯାଏ ମୋର ମନରେ ଅଛି, ଧାନ କାଟି ସାରିବେ, କାଟି ସାରିଲା ପରେ ବାନ୍ଧା ହେବ, କିଆରିକି ଗରିବ ଲୋକମାନେ ପଶିବେନି, ଜମିକି ପଶିବେନି, ଯେ ଧାନ ଉଠାବ ଦେଖିବ ସେ ଯେଉଁ ବନ୍ଧା ହେଇକି ଉଠେଇକି ନେବେ, ସେତେବେଳେ ଗରିବ ଲୋକମାନେ ସେ ଧାନ ଖୁଣ୍ଟନ୍ତି, ରାସ୍ତା ସାରା ଖୁଣ୍ଟନ୍ତି, ତାଙ୍କର ସେତିକି ଯେ ହେଇଯାଏ ତାଙ୍କର ମାସେ ଦୁଇ ମାସ ତିନି ମାସ ଚାଲିଯାଏ, ଗରିବ ଲୋକମାନେ ଧାନ ଏଠି କାମ କରୁଥିଲେ, ସାତ୍ୟ ଏଗୁଡ଼ା ସବୁ ଏତେ ଉଗ୍ର କାମ ନୁହେଁ ନା, ଇଣ୍ଡଷ୍ଟ୍ରିକି ଯା, ଇଣ୍ଡଷ୍ଟ୍ରିରେ କାମ କର, ଦେହ ଖରାପ ହେବ, ସରକାର ଏସବୁ କ'ଣ ସହରର ଏବେ ସେ ପେପର ଫାଟିଲା, ମୁଁ ଶୁଣିକି ମୋ ମୁଣ୍ଡ ଖରାପ ହେଇଗଲା, ମୁଁ ସେଇ ଏଇ ସହର ଜୀବନଟାକୁ ମୁଁ ଅତି ଘୃଣ୍ୟ ବୋଲି ଭାବେ, କାହାର କ'ଣ ଭଲ ଲାଗେ ମୋତେ, ସେଇଟା ମୋତେ ଗୋଟେ ଘୃଣ୍ୟ ସହର ଜୀବନ ଭଳିଆ ମୋତେ ଲାଗେ, ମୁଁ ଏଇଟା ସବୁ ଦେଖି ଷ୍ଟଡି କରିକି ମୋତେ ଗୋଟେ ଇରିଟେସନ୍ ଲାଗିଲା, ପୁରା ବିରକ୍ତି ମୋତେ ଲାଗିଲାଣି, ଏଇ ପୁରୀର ବା ପୁରୀର ଡାଇରିଆ ହେଉଛି, ଡାଇରିଆ ହେଉଛି ତାକୁ ତ କ'ଣ ହେଉଛି ନା, କାମ କରୁ କରୁ ସେ ଲାଟିନ୍ ପାଇପ� ଭାଙ୍ଗି ଯାଇଛି, ସେଇଟା ପାଣି ପାଇପରେ ମିଶି ଯାଇଛି, ତାକୁ ମଣିଷ ପିଉଛି। ବିଦେଶର 50-60% ସହରରେ ମୁଁ ଯାଇଥିଲି, ସେଇଟା କହିଲି, ସେଗୁଡ଼ା ସବୁ ତାଙ୍କର ଯେଉଁ ଗାଧୋଉଛନ୍ତି ସେଇଟା ମଳପାଣିଟାକୁ ଗାଧୋଉଛନ୍ତି, ସେଟା ଫିଲ୍ଟର ହେଉଛି, ତା ରାଷ୍ଟ୍ରପତି ସେଇଟା ପିଉଛି, ତାପରେ ସେଇଟାକୁ ପୁଣି ସପ୍ଲାଏ ହେଉଛି। ବୁଝିପାରୁଛି ନା ନାହିଁ? ଯେତେ ସୁରେଜ ପାଣି ଯେଉଁ ତୁମର ଗାଧୁଆ ପାଧୁଆ ଏକ୍ସଟ୍ରା ପାଣି ଗୁଡ଼ା ଯିବ ଗୋଟେ ଜାଗାରେ ରହିବ, ତାକୁ ପୁଣି ଫିଲ୍ଟର କରାହବ। ସେ ପୁଣି ୱାର୍ଲଡର ବେଷ୍ଟ ଫିଲ୍ଟର ସବୁ କହୁଛନ୍ତି ତାଙ୍କର, ଏମିତି ଲଗେଇକି ପୁଣି ସେଇଟାକୁ ସପ୍ଲାଏ କର, ନହେଲେ ସହରର ପାଣି ଆସିବ କେଉଁଠୁ? ଦେଖୁନ ଯେତିକି ସୁରେଜ ପାଣି ଗୁଡ଼ା ସବୁ ପଡ଼ୁଛି କେଉଁଠି, ଏଇ ଭୁବନେଶ୍ୱର କଟକର ସେ ନଦୀରେ, ସେଇ ପାଣିଟାକୁ ଉଠା ହେଉଛି। ଏଇ ତୁମେ ମହାନ୍ଦ୍ରକୁ ଆସୁନା, ଦେଖିବ ମହାନ୍ଦ୍ର ପଶୁ ପଶୁ ଦେଖିଦେବ, ଲେଫ୍ଟ ସାଇଡ଼୍ରେ କେମିତି ପଶୁଛି ସବୁ, ଏଠି ସେ ପୁରା ବାଦାମବାଡ଼ି ସାଇଡ଼୍ରୁ ଯେଉଁ ଆସୁଛି ପଶୁଛି, ତା ଉପରେ ଉପରେ ଏଭଳିଆ କେତେ ଅଛି ତଳେ, ସେ ଲୋକଟା ସେଇ ପାଣି ପିଉଛି, ସେ ପାଣି ପୁଣି ସେଇଠି ଉଠା ହେଉଛି ଦିଆହେଉଛି। ଭଗବାନଙ୍କ ସୃଷ୍ଟି ନୁହେଁ ନା, ଆମେ ଭଗବାନଙ୍କର ଗୋଟେ ସୃଷ୍ଟିକୁ ନିୟମକୁ ଭାଙ୍ଗିଦେଲେ, ପ୍ରଥମେ ଖାଲି ଖାଇବା ଚିନ୍ତା, ରହିବା ଚିନ୍ତା, ଶରୀର ଚିନ୍ତା, କିଛି ଆବଶ୍ୟକ ମଣିଷ ମଣିଷ ପାଇଁ ଭଗବାନ ସବୁ ସୃଷ୍ଟି କରି ରଖିଥିଲେ। ଆଗରୁ କମ୍ବଳ କେଉଁଠି ଥିଲା ମ କହିଲି, କମ୍ବଳ କେଉଁଠି ଥିଲା କହିଲ? ଗରିବ ଲୋକ କ'ଣ କ'ଣ କନ୍ଥା ଛିଡ଼ା ଲୁଗା ଗୁଡ଼ା ସବୁ ଥିବ, ଯେଉଁ ଲୁଗା ଗୁଡ଼ା ରିଜେକ୍ଟ ହେବେ ତାକୁ ରଖିଥିବେ, ସେ ମୁସଲମାନ ଭାଇମାନେ ସବୁ ଆସନ୍ତି ତାଙ୍କୁ ସିଲେଇ କରିବା ପାଇଁ, ତାଙ୍କୁ ଦେବେ, ସେ ତାର କନ୍ଥା କରିଦେଲା। କନ୍ଥା ଯିଏ ଆହୁରି ଯିଏ ଗରିବ ଲୋକ, ତାର କପଡ଼ା ଫପଡ଼ା ନାହିଁ, ଯେଉଁ ହେଁସ ଘୋଡ଼େଇବେ ରାତିରେ ଶୋଇବେ, ଭଗବାନଙ୍କ ସୃଷ୍ଟି, ସେଥିରେ ଦେହ ଭଲ ରହୁଥିଲା। ଏଗୁଡ଼ା ଏଗୁଡ଼ା କ'ଣ ଏଗୁଡ଼ା ତୁମେ ଘୋଡ଼େଇଛ, ଯେଉଁଗୁଡ଼ା ସବୁ ପ୍ଲାଷ୍ଟିକ ମ୍ଲାଷ୍ଟିକ ଏଗୁଡ଼ା ସବୁ ତୁମ ଦେହକୁ ଖରାପ କରୁଛି ସବୁ, ସବୁ ଦେଖିବା ରୋଗ 90% ରୋଗ ଏଇ ଶୀତ ଦିନରେ ଲୋକମାନଙ୍କୁ, ମଣିଷ କିଛି ଗୋଟେ ଆବଶ୍ୟକ ନଥିଲା। ବର୍ତ୍ତମାନ ଆମେ ସେ ଦିଗଟାକୁ ଚେକ୍ କରିପାରିବୁ, ଯେତେ ଆଲୋଚନା କଲେ ପର୍ଯ୍ୟାଲୋଚନା କଲେ ଯେତେ ଭଲ ଲାଗିଲେ, ତୁମକୁ ନିଜକୁ ଚେକ୍ କରିବାକୁ ପଡ଼ିବ। ତୁମେ ଚାହୁଁ ମୁଁ ନ୍ୟାଚୁରାଲ କେମିତି ବଞ୍ଚିବି, କିନ୍ତୁ ତୁମେ ସମସ୍ତଙ୍କୁ ପରିବର୍ତ୍ତନ କରିପାରିବନି। ମ୍ୟାକ୍ସିମମ୍ ଆମେ ତ ଏଇଟା ସମ୍ପୂର୍ଣ୍ଣ ହେଇପାରିବନି, କିନ୍ତୁ ମ୍ୟାକ୍ସିମମ୍ ଚାହିଁବା ଦରକାର କିନ୍ତୁ ନ୍ୟାଚୁରାଲ ଆମେ ବଞ୍ଚିବୁ, ନହେଲେ ଜଣେ ଜ୍ଞାନ ଲାଭ କରିବା ସମ୍ଭବ ନୁହେଁ। ଚିନ୍ତା ଲାଗି ରହିବ ସବୁବେଳେ ଆଉ, ଏକଥା ସେ କହୁଛନ୍ତି, ଅର୍ଥ ଶରୀର ନିର୍ବାହରେ ତମ ଅନ୍ନାଚ୍ଛାଦିକମ୍ ସର୍ବତ୍ର ନ ନ ସମ୍ପାଦ୍ୟତି ମିତି ଆହ ଯଦୃଚ୍ଛୟା, ଏତି ଶ୍ଳୋକଟି ଆରମ୍ଭ କଲେ। ଜ୍ଞାନୀ ଲୋକ ଯିଏ ନିଷ୍କାମ କର୍ମ କରି ଜ୍ଞାନସ୍ତରକୁ ଚାଲିଗଲା, ତାର ଆଗେ ଚିନ୍ତା ରହିବନି କ'ଣ କେଉଁ କଥା, ଶରୀର ନିର୍ବାହ କେମିତି କରିବି, ତା ପାଇଁ ସ୍ପେଶାଲ କିଛି ପ୍ରୋଜେକ୍ଟ କରିବନି, ଭଗବାନ ଯୁଆଡ଼େ ଦେବେ ନା, ଆଉ ଏତେ ଚିନ୍ତା କରିବାର କ'ଣ ଆବଶ୍ୟକ ଅଛି, ଭଗବାନ ଦେବେ ସବୁ। ଯାଞ୍ଚା ବିନୈବ ଲାଭ ଯଦୃଚ୍ଛା ଲାଭସ୍ତିନମ ସନ୍ତୁଷ୍ଟ ତୃପ୍ତ, ଯଦୃଚ୍ଛା ଲାଭ ସନ୍ତୁଷ୍ଟ, ଯଦୃଚ୍ଛା କହୁଛନ୍ତି, ଯଦୃଚ୍ଛା ମାନେ ଯାଞ୍ଚା ବିନୈବ ଲାଭ, ସେ ମାଗିବନି କାହାକୁ, ଯାଞ୍ଚା ମାନେ ମାଗିବା, ବିନେଇବ ସେ କାହାକୁ ମାନେ ମାଗିବନି, ମାଗିବା ବିନା ତାକୁ ମିଳିବ, ଯାହା ମିଳିବ କ'ଣ ଏତେ ସନ୍ତୁଷ୍ଟ ନା, ଯଦୃଚ୍ଛା ଲାଭ ସନ୍ତୁଷ୍ଟ, ସେ ସନ୍ତୁଷ୍ଟ ହେଇ ଏତିକି ଭଗବାନ ଦେଲେ ଆଉ। ଦ୍ୱନ୍ଦାନି ତାପରେ ଯଦୃଶା ଲାଭ ସନ୍ତୁଷ୍ଟ, ଦ୍ୱନ୍ଦାତୀତ ଏସବୁ ଲକ୍ଷଣ କହୁଛନ୍ତି, ଦ୍ୱନ୍ଦାନି ଶୀତ ଉଷ୍ଣାଦିନୀ ଉଷ୍ଣାଦିନୀ ଅତିସ୍ତତ ସହିତ ଶୀତୋଷ୍ଣ ଶୀତ ଉଷ୍ଣାଦିନ ଅତିତତ୍ ସହିଷ୍ଣୁ, ଶୀତ ଉଷ୍ଣ ଆଦି ଅତୀତ, ଖାଲି ଶୀତ ଉଷ୍ଣ ନୁହେଁ ନା, ଦ୍ୱନ୍ଦ୍ୱ ରହିଲା, ଅତୀତ ବସ୍ତୁ ଗୁଡ଼ାକ ଯାହା ବହି ହେଇଛି ବା କ'ଣ, ସେଇଟା ସବୁ ସହିବ, ଶୀତକୁ ସହିବ, ଉଷ୍ଣତାକୁ ସହିବ, ଶୀତୋଷ୍ଣ ସୁଖ ଦୁଃଖତା ଭଗବାନ ଯେଉଁ କହିଲେ, ଆଗାମ ପାଇଁ ଏଇଟା ସବୁ ସହିବ, ଦ୍ୱନ୍ଦ୍ୱାତୀତ ଆଉ ଛାଟିପିଟି ହେଲେ ହେବନି, ସୁଖ ଦୁଃଖ ଏଇଟା ସବୁ ସହିବାକୁ ପଡ଼ିବ। ଆମେ କ'ଣ ଆମର ଲାଇଫ୍ଟାକୁ ଏମିତି ଗୋଟେ ମୋଲ୍ଡ କରିଦେଇଛେ, ଆମେ ଖାଲି ସମସ୍ତେ ସୁଖ ପଛରେ ଧାଉଁଛେ, କିନ୍ତୁ ଆମକୁ ଜାଣିବା ଦରକାର ଯେଉଁ ଅବସ୍ଥାରେ ହେଲେ ବି ଏଇଟା ଦ୍ୱନ୍ଦ୍ୱାତ୍ମକ ଜଗତ, ଏଠି ଦୁଇଟା ଜିନିଷ ମିଳିବ, ଆଜି ମିଳିନି ମାନେ ତୁମ ପାଇଁ ଅଛି ସେଇଟା ଷ୍ଟକ୍ ହେଇ, ଏବେ ସୁଖ ମିଳୁନି, ଏବେ ସୁଖ ତୁମକୁ ମିଳିଗଲା, ଯେମିତି ଗୋଟେ ଆମେ କହିବା ଗୋଟେ କରୋଡ଼ପତିର ଛୁଆଟା, ତାର କ'ଣ ଦୁଃଖ ଅଛି, ସେ ଗୋଟେ ବଡ଼ ଫରେନ୍ ଯାଇକି ରହିଛି, ତ ଦୁଃଖଟା କେତେବେଳେ ଷ୍ଟାର୍ଟ ହବ, ବର୍ତ୍ତମାନ ସୁଖ ଭୋଗିଲା, ପୁଣ୍ୟ କରିଛି, ଦୁଃଖଟା କେତେବେଳେ ଷ୍ଟାର୍ଟ ହବ, ସେ ବୃଦ୍ଧ ଅବସ୍ଥା ଆସିବ, ଦୁଃଖଟା ରହିଛି, ଏଇଟା ଦ୍ୱନ୍ଦ୍ୱାତ୍ମକ ଜଗତ, ଯେଉଁ ବାଟେ ଆସିବ ରୋଗ ଆସିବ ଦୁଃଖ ଆସିବ, କିନ୍ତୁ ଆମେ ସେଇଟା ଆମେ ଚାହୁଁନି, ଦୁଃଖଟା ଆମର ବିଦ୍ରୋହ ସେଇ ଶ୍ଳୋକଟା କହୁଛନ୍ତି ନା, ସ୍ୱାମୀ ସ୍ତ୍ରୀ ସବୁବେଳେ ଚେଷ୍ଟା କରୁଛନ୍ତି, କେଉଁ ଶ୍ଳୋକ ସେଇଟା କ'ଣ ତା ଆରମ୍ଭଟା, ନା ଦୁଃଖ ଯାଉଛି ନା ସୁଖ ଆସୁଛି, କ'ଣ ଆରମ୍ଭ ତାର ମନେ ପଡ଼ୁନି, ସୀତାରାମ ଗୋଟେ ଶ୍ଳୋକ ମନେ ସଦାଟା ମନେ ପଡ଼ିଲେ ଜଣାପଡ଼ିବ। ସବୁବେଳେ ପ୍ରୟାସ ଲାଗି ରହିଛି ନା, ମନେ ପଡ଼ୁନି, ପ୍ରୟାସ ଲାଗି ରହିଛି ସବୁବେଳେ। ସ୍ୱାମୀ ସ୍ତ୍ରୀ, ବିଶେଷ କରି ସ୍ୱାମୀ ସ୍ତ୍ରୀ ଯେତେବେଳେ ବିବାହ ହେଇଯିବେ, ତାଙ୍କର ଦୁଇ ଜଣଙ୍କର ଗୋଟିଏ ମୁଡ଼୍ ରହିବ, କ'ଣ ରହିବ, ଯେମିତି ଦୁଃଖ ନ ଆସୁ, ସୁଖରେ କେମିତି ଆମେ ରହିବା। ଗୋଟେ ଜିନିଷଟାକୁ ଭୁଲି ଯାଉଛନ୍ତି, ଏ ଜଗତରେ ଏଇଟା ଦୁଃଖାଳ, ଏଠି ଦୁଃଖ ଆସିବ, ଶୀତ ଉଷ୍ଣ ଆସିବ, ଏଇଟା ଦ୍ୱନ୍ଦ। ସେଥିପାଇଁ ସେ କହିଲେ ଦ୍ୱନ୍ଦାତୀତ, ଦ୍ୱନ୍ଦ ଅତୀତ, ସେଇଟାକୁ ଅର୍ଥ କରୁଛନ୍ତି। ଶୀତ ଉଷ୍ଣ ଆଦିନ ଅତୀତ, ଶୀତ ଉଷ୍ଣରୁ ଅତୀତ, ଏଇଟା ଶୀତ ଉଷ୍ଣ ସହିତ ସୁଖ ଦୁଃଖକୁ ଲଗେଇବ। ଶୀତ ଉଷ୍ଣ ଆଦିନ ଅତୀତ ଅତୀତ ଅର୍ଥ ତତ୍ସହିଷ୍ଣୁ, ତାକୁ ସହିବ, ଏଇଟା ଜଗତର ନେଚରଟା। ତାର କେଉଁଟେ ଜଗତକୁ ଗୋଟେ ଲୋକକୁ ଆଣ, ତୁମେ କହିବ ତାର ସମସ୍ୟାଟା ନାହିଁ, କେଉଁ ଲୋକଟାକୁ ତିଆରି କରିବ, କାହାର ସମସ୍ୟା ନାହିଁ ମୋତେ କହିଲ, ହଁ ଭାବିଲ କାହାର ନାହିଁ, ତୁମର ନାହିଁ, ସମସ୍ତିକର ତ ଜଗତ ସାରା, ତୁମର କ'ଣ ଆଉ, ଜଗତରେ କାହାର ନାହିଁ କହିଲ କହୁନାହାନ୍ତି, ପଳେଇବ ନା, କେହି କାହାକୁ କୁହନ୍ତିନି। ଯେଉଁ ଦୁଃଖଟା ହୃଦୟରେ ଯେଉଁ ଦୁଃଖ, ସମସ୍ତଙ୍କର ସମାନ। ଗୋଟେ ଏତେ ଭ୍ରମ ଜଗତରେ ତିଆରି, ମାନେ ମାୟାର ଏଇଟା କାର୍ଯ୍ୟ ନା, ଗୋଟେ କେହି କାହା ଦୁଃଖକୁ ଦେଖିପାରୁନାହାନ୍ତି, ସମସ୍ତେ ସମସ୍ତେ ସୁଖକୁ ଦେଖୁଛନ୍ତି। ମାୟା ଗୋଟେ କ'ଣ ଏଇଟା ବା, ମାୟା କ'ଣ ଭାବିଲେ ବୁଝୁଛ କି ନାହିଁ, ଗୋଟେ କାହାରକୁ ନେଇ ଆସିବା, ହେଇ ସବୁ କାହାର କଲେନି, ଆମର କାହାର ନେଇ ଆସିବା, ଏଇ କ'ଣ ଅନ୍ୟର ସୁଖକୁ ଦେଖିକି ଆମେ ସୁଖୀ ହବ, ସେମିତି ସୁଖୀ ହେବି, ତା ସୁଖଟା ମାୟା କେବଳ ଦେଖାଉଛି, ତା ପଛରେ ଯେଉଁଟା ଅଛି କ'ଣ ଦୁଃଖ ସେଇଟା ଦେଖାଉନି, ସେଇଟା ଦେଖିପାରେନି। ସେଥିପାଇଁ ଭକ୍ତି ନଟାକୁ ସେ ଲେଖିଲେ ନା, ଭାଲ କରି ଦେଖ ଭାଇ ଅମିଶ୍ର ଆନନ୍ଦ ନାହିଁ, ଯାହା ଅଛି ତା ଦୁଃଖର କାରଣ, ଭଲ ଭାବରେ ଖୋଜିକି ଦେଖ, ଏଠି ସବୁ ଯାହା ଅଛି ତୁମ ପାଖରେ ଦୁଃଖର କାରଣ, ସେ ସୁଖରେ ତରେ ଯାବେ କେନ ମାୟା ଦାସ ହବେ, ହରାଇବେ ପରମାର୍ଥ ଧନ, ସେ ସୁଖ ଆଡ଼କୁ ତୁମେ ଯାଅନି, ପରମାର୍ଥ ଧନ ହରେଇଯିବ। ମାୟାର ଏମିତି ଏଇଟା ଭଗବାନଙ୍କ ଜଗତ ନା, ଜୀବଟାକୁ ରଖିବେ ଆଉ ଜୀବ ତା କରମଫଳଟା ରହିଛି, ସେ ତ କୃଷ୍ଣଙ୍କୁ ସମ୍ପୂର୍ଣ୍ଣ କୃଷ୍ଣଙ୍କୁ ଆଶ୍ରୟ ନକଲା ପର୍ଯ୍ୟନ୍ତ ମାୟା ଛାଡ଼ିବନି ନା, ଅପଦ୍ୟନ୍ତେ କହିଲେ ନହେଲେ ସବୁବେଳେ ଅନ୍ୟର ସୁଖଟା ଆମକୁ ଦେଖାହେଉଛି, ଯେଉଁ ଭଲ ଡ୍ରେସ୍ ପିନ୍ଧିଛି କିଏ, ଭଲ ଜ୍ୟାକେଟ୍ ପିନ୍ଧିଲା, ଭଲ ଡ୍ରେସ୍, ତୁମେ ଦେଖିଲେ କ'ଣ ଲାଗୁଛି, ହଁ ବଢ଼ିଆ ଦେଖାହେଉ ତ, ଏ ସିଏ ଭଲ ତ, ସାର୍ଟଟା ଭଲ ତ, ଭିତରେ କ'ଣ ହେଇଥିବ ଦେଖ, କିଏ କିଏ ଦେଖୁଛନ୍ତି କି, ସେ ଗାଡ଼ିରେ ବସିକି ତା ଚାଲୁଛନ୍ତି ସ୍ୱାମୀ ସ୍ତ୍ରୀ, ତା ଡ୍ରେସ୍ ପତ୍ର ହେଇକି ଗାଡ଼ିରେ ଗୋଟେ ଚାଲିବ, ତୁମେ ଦେଖିବ ହା ସ୍ୱାମୀ ସ୍ତ୍ରୀ ଯାଉଛନ୍ତି ଆଉ, ଇରେ କ'ଣ ଭିତରେ ଚାଲିଛି ତୁମେ ଜାଣିଛ, ସଂସାରକୁ ଦେଖିଛ, ସାଧୁ ଯାହାର ସାଧୁ କୃପା ହେଇନି, ଶାସ୍ତ୍ର କୃପା ହେଇନି, କୃଷ୍ଣଙ୍କର କୃପା ହେଇନି, ସେ ଦେଖିପାରୁନି ସଂସାର କ'ଣ, ସଂସାରର ରୂପଟା ଦେଖିବା ତ ସହଜା ଜିନିଷ ନୁହେଁ, ମାୟାପା ଧରିଦେଲେ ତୁମେ ଜାଣିବ କ'ଣ, ଖାଲି ସୁଖଗୁଡ଼ା ଦେଖାହଉଥିବ, ପଛରେ କ'ଣ ରହିଛି ଦୁଃଖଟା, ଦୁଃଖଟା କେବେ ଦେଖା ହବନି, ସେଟା ବଡ଼ ମାନେ ବିଚିତ୍ର ଜଗତର ଏଇଟା ଆଉ, ଏଇଟା ସହିବାକୁ ପଡ଼ିବ, ଆଉ କିଛି ରାସ୍ତା ନାହିଁ। ତୁମର ଯେଟା କେବଳ ସମସ୍ୟା ହେଉଛି, ଏଇ ଜଗତର ତୁମର କେବଳ ସମସ୍ୟା ହେଉଛି, ଆଉ କାହାର ସମସ୍ୟା ନାହିଁ, ସବୁବେଳେ ସମସ୍ୟା ଅଛି। ଜ୍ଞାନୀ ଲୋକ ସେଥିପାଇଁ ସେ କ'ଣ କରନ୍ତି, ଦ୍ୱନ୍ଦାନି ଶୀତ ଶୀତ ଉଷ୍ଣା ଦିନେ ଅତୀତମ ତତ୍ ସହିଷ୍ଣୁ, ସେ ସହିଷ୍ଣୁ ସହିବ, ତା ରାସ୍ତା ନାହିଁ ଆଉ ବାଡ଼େ ଛାଟିଗଲେ କ'ଣ ହବ, ଆତ୍ମହତ୍ୟା କ'ଣ କରୁନାହାନ୍ତି, ଆତ୍ମହତ୍ୟା କରିଦେଉଛନ୍ତି, ଏଇ ଆଜିକାଲି ତ ଏଗୁଡ଼ା ସବୁ ବ୍ୟକ୍ତି ଭାଙ୍ଗିକି କ'ଣ ବିବାହ ହେବେ, ଡିଭୋର୍ସ ହେବେ, ଏଗୁଡ଼ା ସବୁ ବିବାହ ପ୍ରଥାଟା ବି ଏମିତି ସବୁ ଗଲାଣି, କାହାପରେ କାହାର ମାନେ ଗୋଟିଏ କେବଳ ଗୋଟିଏ ଜିନିଷ ଭଗବାନଙ୍କର, ଭଗବାନଙ୍କୁ ମାନୁନାହାନ୍ତି, ଆସ୍ତିକ ଜିନିଷଟାକୁ ଛାଡ଼ିଦେଲେ, ନାସ୍ତିକ ହୋଇଗଲେ, ତା ପାଇଁ ଆଜି କେତେ ସମାଜରେ କେତେ ପ୍ରକାର ବ୍ୟବସ୍ଥା ଚାଲିଛି, କେତେ କୋର୍ଟ, କେତେ ଲ, କେତେ ପ୍ରିନ୍ସିପୁଲ, ସବୁ କେବଳ ଗୋଟିଏ ଜିନିଷ ପାଇଁ, ଏ ବୈଜ୍ଞାନିକ ମୁଣ୍ଡଟା ପୁରା ଲାଗିଛି, ପୁରା ବୈଜ୍ଞାନିକ ମାନେ ଲାଗିଛନ୍ତି କେବଳ ଏଥିପାଇଁ, ନହେଲେ ଏମାନଙ୍କର କିଛି ଆବଶ୍ୟକ ନାହିଁ। ପୂର୍ବଦା ଆଜି କହୁଥିଲେ, ଆଜି ମୁଁ ଶୁଣୁଥିଲି, କିଏ ଅରିଜିନାଲ ଫିଲୋସଫର, କିଏ ଅରିଜିନାଲ ସାଇଣ୍ଟିଷ୍ଟ ଖୋଜ, କୃଷ୍ଣ ହିଁ ସବୁକିଛି, କୃଷ୍ଣ ହିଁ ଅରିଜିନାଲ ସାଇଣ୍ଟିଷ୍ଟ, କୃଷ୍ଣ ଦର୍ଶନ ଦେଇଛନ୍ତି, ଏମାନେ କାହିଁକି ତିଆରି ହେଇଛନ୍ତି, ଏ ଯେଉଁ ବୈଜ୍ଞାନିକ ମାନଙ୍କୁ କୃଷ୍ଣ କାହିଁକି ବୁଦ୍ଧି ଦେଉଛନ୍ତି, ଭଗବାନ ଦେଖିଲେ ଏମାନେ ମନ ଭାଙ୍ଗିଲେଣି, ଏମାନେ ପୁଣି ବଞ୍ଚିବେ ନା, ଭାଙ୍ଗିଦେଲେଣି ନା, ଭାଙ୍ଗିଦେଲା ପରେ ତାଙ୍କୁ କିଛି ମୁଁ ବୁଦ୍ଧି ଦେବି ଯେଉଁଥିରେ ସେ ବଞ୍ଚି ବଞ୍ଚିକି ଚାଲିବ କି, ଚାଲୁଛନ୍ତି ଭଗବାନ, ସେ ଚଳେଇଛନ୍ତି, ସେଇ ଭଗବାନଙ୍କର ବୁଦ୍ଧି, ଏଇଟା କୌଣସି କୌଣସି ଆଧୁନିକ ଆଧୁନିକ ଜିନିଷଟା ବର୍ତ୍ତମାନ ଜୀବନର, ଏଇ ଯେମିତି ମୋବାଇଲଟା ବର୍ତ୍ତମାନ କ'ଣ ହେଇଗଲା, ଗ୍ୟାସ୍ ମିଳିବନି କହିଲେଣି ଆଉ ନା କ'ଣ ଭାବିଲୁ, କ'ଣ ଗ୍ୟାସ୍ ସହିତ ଲିଙ୍କ୍ ହେଲାଣି ବା, ସବୁ ଲିଙ୍କ୍ କରିଦେଲେଣି ସବୁ ଜିନିଷ, ତୁମେ ବନ୍ଦ କିଛି କରିପାରିବନି। ମାୟା ଏମିତି କାମ କରୁଛି, ସବୁ ଯାହା ଯାହା ମ୍ଳେଚ୍ଛ ସଭ୍ୟତା ବା ବିଦେଶ ସଭ୍ୟତାରେ ଥିଲା ସବୁ ଭାରତବର୍ଷକୁ ଚାଲି ଆସିବ। ଏଇଟା ଥିଲା ଭକ୍ତିଧାମ ସଂସ୍ଥାଙ୍କର ଡର। ସେଥିପାଇଁ ସେ ପ୍ରଭୁପଦ ତୁମେ ଯାଅ, ଆଟଲିଷ୍ଟ ଭାରତୀୟ ଲୋକଙ୍କୁ ବଞ୍ଚାଅ। ଆଉ ବଞ୍ଚେଇବାର କିଛି ନାହିଁ, ଏଇ ଇସ୍କନ୍ ହିଁ ବଞ୍ଚେଇବ ବର୍ତ୍ତମାନ। ସବୁ ମଟନ ଟେକ୍ନୋଲୋଜି ଯେଉଁଟା ପଳେଇ ଆସିଲା ଏଠି ପଳେଇ ଆସିବ, ଆହୁରି ସବୁ ଆସୁଛି ନା, ଆଉ ସବୁ ଲ ଅର୍ଡ଼ର ସବୁଗୁଡ଼ା ଚାଲି ଆସିବ। ଏଇ ଯେମିତି ଆମର ତାଙ୍କର କ'ଣ, ଆମର ଏଠି ଯିଏ ଯେତେ ଯାଉଛି ଖଟି ଯାଉଛି, କ'ଣ ଯାଉଛ କ'ଣ, ଏଇଟା ଲେବର କାମ କରିବା ପାଇଁ, ଲେବର ତାର ଖଟୁଛି ତାର ପଇସା ଆଣିକି ତା ଆକାଉଣ୍ଟ ରଖୁ, ସେଠି ଲେବର କାମ ବି କରିପାରିବୁ, ଲେବର କଲେ ବି ଟ୍ୟାକ୍ସ ଗଭର୍ଣ୍ଣମେଣ୍ଟ କ'ଣ, ଏଠି ତ ଗଭର୍ଣ୍ଣମେଣ୍ଟ ଅଫିସର ଟ୍ୟାକ୍ସ ଦେଉନାହାନ୍ତି, ସେଠି ଏମିତି ସିଷ୍ଟମ କରାହେଇଛି ଲେବର ବି ପଇସା ଦେବ। ଏଇ ସେ କାହିଁ ମୋଦିଟା କାହିଁ, ମୋଦି କାହିଁ ଶିଖୁଛି ନା, ସେ କ'ଣ 70 ବର୍ଷର ବୁଢ଼ା ବସିଛି ନା କ'ଣ, ବଡ଼ ବଡ଼ ଆଇସିକୁ ସବୁ ପଠାଉ, ଯାହା ସବୁ ବିଦେଶରୁ ଶିଖ, ନିଜେ ଯାଉଛି ସବୁ। ଏଇ ଯେଉଁ କ୍ୟାସ୍ ଟ୍ରାନ୍ଜାକ୍ସନ୍ ବନ୍ଦ କରିଦେବ, ସବୁଆଡ଼େ କାର୍ଡ଼, କାର୍ଡ଼ ୟୁଜ୍ ହେଲେ କ'ଣ ହେବ, ତୁମ ଆକାଉଣ୍ଟ ଉପରେ ପଇସା କଟିଲା, ଆକାଉଣ୍ଟରୁ ଜାଣିବ କେତେ ଟ୍ରାନ୍ଜାକ୍ସନ୍ ହେଲା, ସେଉ ଟ୍ୟାକ୍ସ ପକା ହେଇଯିବ, ଆସିବନି ଭାରତବର୍ଷକୁ, ଏଇଟା ଆସିବ କେତେଦିନ। ଭାରତବର୍ଷରେ ବିଭିନ୍ନ ଦଳ, ତାଙ୍କର 2ଟା ଦଳ, ଆମର 10ଟା ଦଳ ଅଛନ୍ତି, 10 ପଲିଟିକାଲ୍ ଦଳ, 10 ଜିନିଷ ଅଛି। ସେତେବେଳେ ମଡର୍ଣ୍ଣ ଟେକ୍ନୋଲୋଜିଟାକୁ ତୁମେ ଅଧା ଆଣିକି ତ ଚଳେଇ ପାରିବନି ଦେଶ। ତୁମେ ଯଦି ଚାଲୁଥିଲ ଚାଲୁଥିଲ ଭାରତୀୟ ନୀତିରେ ଚାଲୁଥିଲ, ଯଦି ବିଦେଶୀ ନୀତିରେ ଚାଲିବ ତାହେଲେ କେମିତି ଚାଲିବ, ତୁମେ ଅଧାରେ ଚାଲିପାରିବନି, ଫୁଲ୍ ନୀତି ଆଣିବାକୁ ପଡ଼ିବ। ତେଣୁ ଧୀରେ 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 ଟାଇମ୍ ଦେଖି ସେସବୁ ବରି କରିବେ, ପୁରା ପୁରା ବିଦେଶ ସିଷ୍ଟମ ଭଳିଆ ଚାଲିବ, କିଏ କାହାକୁ ବିଶ୍ୱାସ କରିବେନି, କିଏ କାହା ଉପରେ ଆସ୍ଥା ରଖିବେନି, ସେଭଳିଆ କୋର୍ଟ ମ୍ୟାରେଜ୍ କରିବେ, କ'ଣ ଲିଭ୍ ଇନ୍ ଗୋଟେ କ'ଣ ବିବାହ ଚୁରା ହେବେନି, ସାଙ୍ଗରେ ରହିବେ, ଏଇଟା ସବୁ ଚାଲିବ, ଏଇଟା ସବୁ ବିଦେଶୀ ଜିନିଷଟା ଚାଲି ଆସିବ। ଆଉ ବର୍ଣ୍ଣାଶ୍ରମ ଧର୍ମ କିଛି ରହିବନି, କିଏ କାହାକୁ ବି ବାହା ହେଇପାରିବ, ସବୁ ଜିନିଷ ଚାଲି ଆସିବ। ଯେଉଁଟା ତାଙ୍କର ଡର ଥିଲା ସେଇଟା ହିଁ ହେବ, କିନ୍ତୁ କେବଳ ବଞ୍ଚିଗଲା ବିଶ୍ୱ ଇସ୍କନ୍ ନାହିଁ। ପ୍ରଭୁପାଦ ଯେଉଁ ବିଦେଶକୁ ଗଲେ, ଏ ଯେଉଁ ଆମ ସଂସ୍କୃତିଟାକୁ କେବଳ ଯେଉଁମାନେ ବର୍ତ୍ତମାନ ବଞ୍ଚିବେ ସେଇ ଆଶ୍ରୟରେ ବଞ୍ଚୁ, ମାନେ ଆଉ କିଛି ରାସ୍ତା ନାହିଁ। ଏ ବଡ଼ ଭଜନ ଛାଡ଼ମ, ମୋତେ କାହିଁ ପାଠ ପଢ଼ାଉଛନ୍ତି, ଆମେ ଗୁରୁଙ୍କୁ ଦୃଷ୍ଟି ଦେଖିଛୁ, ସେ ଯାହାର କପାଳ କୁହନ୍ତିନି କପାଳ ଟେକ, କପାଳ ଟେକ ଥିବ ସିଏ ହିଁ କେବଳ ଭଜନ କରି ପାରେ ହେଇଯିବ, ବର୍ତ୍ତମାନ ବଞ୍ଚିବା କଷ୍ଟ ହେଇଯିବ, ସଂସାର ବଡ଼ କଷ୍ଟ ହେଇଯିବ ବର୍ତ୍ତମାନ ଯେଉଁ ଅବସ୍ଥା ହେଲା। ଏଇସବୁ ଛୁଆ ଗୁଡ଼ାକ ଛୋଟ ଛୁଆଙ୍କୁ ଦେଖି ମା ବାପା କାନ୍ଦି ପୁରା ପିଟିଲେଣି, ବୁଝିପାରୁଛ ନା ନାହିଁ, 8-10 ବର୍ଷର ଛୁଆ ବର୍ତ୍ତମାନ ଏଇ ଯେଉଁ ମୋବାଇଲ ଦେଖିକି ଯେଉଁ କ'ଣ କରିଦେଲା ଅନଲାଇନ୍ ପାଠପଢ଼ା, ସେ ସବୁ ଯାହା ପାଠ ପଢ଼ୁନାହାନ୍ତି ଯେଉଁ ଖରାପ ଜିନିଷ ଦେଖୁଛନ୍ତି, ତାଙ୍କ ମା ବାପା ଛୁଆସି ଆମ ଗୋତରେ କହୁଛନ୍ତି, ତାଙ୍କ ପାଗଳ ହେଇଗଲେଣି, ତାଙ୍କ ମାଆଙ୍କର ସବୁ ଟେନସନ୍, ଛୁଆ ଗୋଟେ ଗୋଟେ ଜନ୍ମ କରିବେ, ଗଲା ମୋ ପୁଅଟା ବେକାର ହେଇଗଲା, ଏଭଳିଆ ଅବସ୍ଥା ସେ ଚାଲି ଆସିଲା। ବର୍ତ୍ତମାନ ସେଇ ସଂସ୍କୃତିରୁ ହିଁ ଏଇ ସଂସ୍କୃତିଟା ସେଇଭଳିଆ ହେଇଯିବ, ପାଶ୍ଚାତ୍ୟ ଅଭିମୁଖୀ ହେଇଯିବ। ଆଉ କ'ଣ ହବ ନା, ପାଶ୍ଚାତ୍ୟରେ ଗୋଟେ ଶୃଙ୍ଖଳା ପାଶ୍ଚାତ୍ୟ ଅଭିମୁଖୀ, ଆମର ଏଇଟା ବିଶୃଙ୍ଖଳା ପାଶ୍ଚାତ୍ୟ ଅଭିମୁଖୀ, ଆମେ ନିୟମ ମାନିବନି, କିଏ କୁଆଡ଼େ ପଲିଥିନ ପକେଇବ, କିଏ କୁଆଡ଼େ କେତେ ଡଷ୍ଟବିନ୍ ସେଠି ଥୁଆ ହେଇଥିବ ସେ ତଳେ ଉଜାଡ଼ିବେ, ଯୁଆଡ଼େ ଦେଖିବ ଖାଇକି ପାଞ୍ଚ ଛଅ ଫୋପାଡ଼ ଦେବେ। ତୁମେ ଯାଉନ ଏଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଗୁଡ଼ାକ, ଏଇ ବମ୍ବେରେ ମୁଁ ଆଇଲି, ବମ୍ବେରେ ସେ ଲେଖା ହେଇଯାଇଛି, ଏଇ କଣ୍ଟ୍ରିକୁ ଟବାକୁ ମନା, ଏଇ ଯେ କ'ଣ ଗୁଟକା ଖାଉଛ ମ, ପାନ ମନା, ସେ ପୁରା ଲେଖି ଦେଉଛନ୍ତି, ସେ କଣ୍ଟ୍ରିକୁ ଆଲାଉ କରୁନାହାନ୍ତି, ସେମାନେ ପାନ ନେଇକି ଖାଇକି ଖାଇପାରିବନି, ନେଇପାରିବନି। ଆମର କ'ଣ ବିଶୃଙ୍ଖଳିତ ଆମେ ସବୁ ହେଇଯିବା, ଆଉ ସେଇଟା ଗୋଟିଏ ନିୟମଟାକୁ ଭଗବାନଙ୍କର ନିୟମଟାକୁ, ଭାରତବର୍ଷଟା କେବଳ ଭଗବାନଙ୍କ ଦାନ, ଏଇଟା ତାଙ୍କ ଜାଗାଟା, ଆଉ ଆମେ ତାଙ୍କୁ ଗଣ୍ଡଗୋଳ ତିଆରି କରିଦେଲେ, ପୁରା ପୁରା ପ୍ରଭୁଙ୍କ ନିୟମଟାକୁ ଭାଙ୍ଗିଦେଲେ, ଭାଙ୍ଗିଦେଲା ପରେ ଏଇଟା ସବୁ ପ୍ରୋବ୍ଲେମ୍ ଆସିକି ପହଞ୍ଚିବ। ଆଉ ଏଇଟା କ'ଣ, ତୁମେ ଭାଗବତ ଗୀତା କ'ଣ ପଢ଼ିବ, କାହାକୁ କ'ଣ ବୁଝେଇବ ବର୍ତ୍ତମାନ, ସେ ନେଇ ସବୁ ମଡର୍ଣ୍ଣ ପ୍ରିଚିଂ ବରଂ ହେଲ୍ପଫୁଲ୍ ହେବ, ଇଏକୁ ଡିପେଣ୍ଡେଣ୍ଟ ଛାଡ଼ିପାରିବେ, କୃଷ୍ଣ ଉପରେ ନିର୍ଭର କରିପାରିବେ, ପାରିବେନି। ମଠ ମନ୍ଦିର ଯାଉଛନ୍ତି, ତାଙ୍କୁ କହୁନା କୃଷ୍ଣ ଚଳେଇବେ ବୋଲି, ସେ କ'ଣ ବିଶ୍ୱାସ କରିବେ ନା, କ'ଣ ନଗଲେ କେମିତି ଆସିବ, ହଉ ସିନା ସେବା କରୁନା, ଦେହ କିନ୍ତୁ କୃଷ୍ଣ ପଠେଇବି କି ନାହିଁ ଦେଖିବ, ସେ ବ୍ୟାକ୍ଗ୍ରାଉଣ୍ଡ ତୁମର ଥିବା ଦରକାର, ତୁମେ ସେଠି ସ୍ୱୀକୃତି ଥିବାର ଅଛି ଶାସ୍ତ୍ର ସାଧୁ ବାଣୀକି, ନହେଲେ ତୁମେ ହଜମ କରିପାରିବ, ଦେଖି ବସିବେନି, ତୁମେ ଯେମିତି ବସ କୃଷ୍ଣ ତୁମକୁ ମେଣ୍ଟେନ୍ କରିବେ, ଭଗବାନ ସେବା କରିବ ତୁମେ, କୃଷ୍ଣ ତୁମକୁ ଚଳେଇବେ। ଆଉ ଏଇଟା ସେ କଥା ଶିଖୁଛନ୍ତି, ବିମତ୍ସର ଅନ୍ୟ ଉପଦ୍ରବତୋପି ତେଇଶ ବୈର ବୈର ଅକୁର୍ବାନ୍, ସେ ଜ୍ଞାନୀ ଲୋକ ନିର୍ମତ୍ସର ହବ, ତାକୁ କେହି ଶତ୍ରୁତା କଲେ ବି ସେ ବୈରୀଭାବ କରିବନି ତା ସହିତ, ମାନେ କେତେ ହାୟର ଷ୍ଟାଣ୍ଡାର୍ଡ଼ ଏ, ସେଥିପାଇଁ ତାକୁ ସବୁ କୃଷ୍ଣ ଚେତନ ଲେଖି, ତୁମେ ପଢ଼ା ଦେଖିବ ସବୁ କୃଷ୍ଣ ଚେତନ ସତେ, ଏଇସବୁ ଭକ୍ତର ଲକ୍ଷଣ। ଆଉ ନିଷ୍କାମ କର୍ମ କରିକି ସେ ଜ୍ଞାନୀ ଭକ୍ତ ହବ, ଆଉ ଯଦୃଚ୍ଛା ଲାଭ ସିଦ୍ଧସ୍ୟ ଯଦୃଚ୍ଛା ଲାଭ ହଉ କହିଲେ ନା ସମ ସିଦ୍ଧ ସିଦ୍ଧ ଚ ଯଦୃଚ୍ଛା ଲାଭ ସିଦ୍ଧ ହର୍ଷସ୍ୟ ତଦ ଅସିଦ୍ଧି ବିଷାଦସ୍ୟ ଲାଭ ହେଇଗଲେ ହସ ହସ ଆସିବ ଆନନ୍ଦ ହେଇଯିବ ମନ ଇଏ ହେଇଗଲେ କ'ଣ ହେଇଯିବ ଅସିଦ୍ଧି ହେଲେ ବିଷାଦ ଆସିବ ଅଭାବତ୍ ସମ ସେ ସମାନ ରହିବ ଏତିକି ମିଳିଲା ଏତିକି ମିଳିଲାନି କ'ଣ ତୁମର ଇନକ୍ରିମେଣ୍ଟ ହୁଏ ବା କ'ଣ ଭାବିଲେ ଇନକ୍ରିମେଣ୍ଟ ହେଲେ କ'ଣ ହଁ ଆମର ଏତେ ଇନକ୍ରିମେଣ୍ଟ ହେଇଗଲା ମୋର ଭାରି ଖୁସି ଆଉ ହଜିଗଲେ ପଇସା ନେଇଗଲେ ଗଲା ହାଇବ ଚାଲିଗଲା 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 ଇଏ ହର୍ଷ ବିଷାଦ କୁହାଯାଏ ମିଳିଲା ବେଳକୁ ଆନନ୍ଦ ଗଲା ବେଳକୁ ଦୁଃଖ ଏଥିରେ ସମ ରହିବ ଜ୍ଞାନୀ ଲୋକ ସେଥିରେ କିଛି ଚିନ୍ତା କରିବେନି ତ ଜାଣିଛୁ ସବୁ ଏଇଟା ଭଗବାନ କରୁଛନ୍ତି ଭଗବାନଙ୍କ ହାତରେ ସବୁ ଚାଲିଛି ଆଉ ଗୋଟେ ଭଗବାନଙ୍କ ହାତରେ ମୁଁ ଗୋଟେ କଣ୍ଢେଇ ଭକ୍ତି ଆଉ କିଛି ନାହିଁ ଭକ୍ତି ହେଉଛି ଏଇ ଗୋଟେ ସମ୍ପୂର୍ଣ୍ଣ ନିର୍ଭର ତୁମେ କେତେ କରୁଛ ସେଇଟା ହେଉଛି ଗୋଟେ ଫାଉଣ୍ଡେସନ ତୁମେ କେତେ ଡିପେଣ୍ଡ କରୁ ତୁମେ ସେଇଟା ଛାଡ଼ିକି ଦେଖ ଗାଡ଼ିର କେତେ ପାୱାର ଅଛି ତୁମେ କେମିତି ଜାଣିବ ଗାଡ଼ିର କେତେଟା ପାୱାର କେତେ ପାୱାର ଅଛି ତୁମେ କେତେ କେମିତି ଜାଣିବ ବ୍ରେକ୍ଟା ବ୍ରେକ୍ଟା ମାରିକି ତୁମେ କହିବ ଗାଡ଼ିଟାକୁ ଏକ୍ସିଲେଟର ଦବେଇବି ବ୍ରେକ୍ଟା ଛାଡ଼ିଦିଏ ତାପରେ ଏକ୍ସିଲେଟର ଦବ ତୁମେ ଦେଖିବ ଗାଡ଼ି କେତେ ଦୌଡ଼ି ପାରୁଛି ସେଇଟା ଭଗବାନ କ'ଣ ସାହାଯ୍ୟ କରିପାରନ୍ତି ତୁମେ ଆଗେ ଛାଡ଼ ତୁମର ବ୍ରେକ୍ଟା ଛାଡ଼ ତୁମେ ଛାଡ଼ିଦିଅ ନିଜକୁ ସେଇଟା ଆମର ପ୍ରୋବ୍ଲେମ୍ ନା ଆମେ ଭଗବାନ ଉପରେ ଡିପେଣ୍ଡ କରୁନେ ନିର୍ଭର କରୁନେ ସେ ମୋତେ ସବୁକିଛି ଚଳେଇବେ ଯାହା କରିବେ ସେ କରିବେ ସବୁ ଯିବୁ ସେ ଚଳଉଛନ୍ତି ଆମ କାହିଁ ଚଳିବେନି ହାତ ଗୋଡ଼ ଦେଇଛି ନା ଆମେ ତ ଯାହା ହେଲେ କିଛି ଗୋଟେ କରିବା ଚଳିବେନି କାହିଁ ମୁଁ ବସିକି ଚିନ୍ତା କରୁଥିଲି ସେ ଯେଉଁ କ'ଣ ଭଗବାନଙ୍କ ସୃଷ୍ଟି ଆଜି ତ ପ୍ରଭୁପାଦ କହୁଥିଲେ ସେ ବିଦେଶୀମାନେ ତାଙ୍କୁ କହୁଛନ୍ତି ଆଉ ଆମର ଏଠି ଲୁଣ କେଉଁଠି ବାହାରୁଛି ସମୁଦ୍ରରୁ ସେ ବିଦେଶରେ ଲୁଣ ପାହାଡ଼ ଅଛି ସଲ୍ଟର ପୁରା ହିଲ୍ ଅଛି ସେ ପ୍ରଭୁପାଦଙ୍କୁ କହୁଛନ୍ତି ପ୍ରଭୁପାଦ ଏଇଠି ଲୁଣର ପାହାଡ଼ ଅଛି ପୁରା ଭଗବାନ ସେଠି କେଉଁଠି ଲୁଣ ଥାନ୍ତି ତାର କେଉଁଠି ସମୁଦ୍ର ଦୂରରେ ଥିବ ଆଉ ତାଙ୍କ ସମୁଦ୍ରରେ ଆମେ ବିଚ୍ ନାହିଁ ଲୁଣ ଫୁଣ ବାହାର କରିବା ପାଇଁ ଯେଉଁ ସବୁ ଦରକାର ମାଡ଼ି ଆସୁଥିବ ପାଣି ଲୁଣ କ'ଣ ସବୁବେଳେ ବାହାରିପାରିବ ନା କ'ଣ ଏ ଯେ ଚିଲିକାଡ଼େ ଲୁଣ ବାହାରୁଛି ସେଟା କ'ଣ ସମତଳ ଜମି କିଛି ଥିବ ଯେ ଜୁଆର ଆସିବ ପାଣି ଗୁଡ଼ା ପଶି ଆସିବ ତାପରେ ସେ ଛାଡ଼ିଗଲା ପରେ ଭଟ୍ଟା ହେଇଗଲା ପରେ ତାକୁ ସୁକିଆରରେ ବାନ୍ଧିକି ରଖିବେ ତାଙ୍କର ସେଗୁଡ଼ା ସବୁ ନାହିଁ ତାଙ୍କ ପାଇଁ ପାହାଡ଼ କରି ରଖିଦେଇଛନ୍ତି ଭାରତୀୟ ଲୋକ ଦେଖୁନାହାନ୍ତି ଭାରତୀୟ ଲୋକ ଏଠି ଆମର ଯେଉଁ ଏଠି ହିମାଳୟ ସେ ସାଇଡ଼ରେ ଯେଉଁ ଲୋକଗୁଡ଼ା ରହିଲେ ସେ କ'ଣ କ'ଣ କରିବେ ସେଠି ବରଫ ପଡ଼ୁଛି ନା ତାଙ୍କୁ ଦାମିକିଆ ଫଳ ଦେଇଦେଲେ ଏ ବିଚିତ୍ର ଜଗତର ଦେଖିଲା ପାଗଳା ମତେ ଲାଗୁଛି ଖାଲି ଯେଉଁଠି ତାକୁ ଦେଖୁଛେ କି ପ୍ରଭୁଙ୍କ ସୃଷ୍ଟି ସେଠି କ'ଣ କ'ଣ ଆସୁଛି ସେଠୁ ହିମାଚଳ ପ୍ରଦେଶ ତୁମେ ଧାନ କେତେ କେତେ ଭାବିଲ ଧାନ 20 ଟଙ୍କା ସେଉ କେତେ 100 ଟଙ୍କା ତାଙ୍କ 3 ମାସ 4 ମାସରେ ସେଉ ହେଇଗଲା ବସିକି ଆରାମସେ ଖାଇଲେ ନା ସିଏ ବଞ୍ଚିବ କେମିତି ସେଠି ବରଫ ପଡ଼ୁଛି ଏ ହିମାଚଳ ଲେଖା ହଉନି ସେ ହିମାଚଳ ସେ ସେଉ ପେଟରେ ଲେଖା ଥିବ ହିମାଚଳ ପ୍ରଦେଶ ଏ ଛୁଆଟା ଆସିଲା ତାକୁ ପଚାରିଦେଲି ତା ଘର ଦେଲି କ'ଣ ନା ହିମାଚଳ ପ୍ରଦେଶ ମୁଁ ତୁମର ସେ ହୁଏ ହଁ ଅର୍ଗାନିକ ହେଉଛି ଇଏ ହେଉଛି କେମିକାଲ ବି ଦିଆ ହେଉଛି ସବୁ ସେଠୁ ସେ କହିଲା ସେ 3 ମାସରେ ଆମର ହେଇଗଲା ସେଉ ତାପରେ ସାପରେ ତାପରେ ଥାଉ କ'ଣ ଅସୁବିଧା ହେଲା ସେ 100 ଟଙ୍କାରେ ବିକିଲେ ତୁମେ 20 ଟଙ୍କା ଧାନ ଚାଷ କର ସମସ୍ତଙ୍କୁ ବଞ୍ଚେଇ ଭଗବାନ ରଖିବ ନା ଖାଲି ମଣିଷ ବଞ୍ଚେଇବ ଏଇ ଯେଉଁ ଏଠିକି ଯିବ ସେ ଯେଉଁ କ'ଣ ବାଲିରେ ବି ଅଛି ଏଠି ବି ଦେଖିଥିଲି ସେ ଯାଇଥିଲି କ'ଣ ଆମର ମଣିପୁର ସାଇଡ଼ରେ ତାଙ୍କର ମାଟିର ପାହାଡ଼ ବୋଇଲେ ବୁଝୁଛନ୍ ନା ଏଠି ତାଙ୍କର ବାତ୍ୟା ଫାତ୍ୟା ନାହିଁ ତାଙ୍କର ଘର ଗୁଡ଼ା କେଉଁଥିରେ କରେ କାଠରେ କରିବେ ତାଙ୍କର କାଠର ଘର ଚାଷବାସ ତାଙ୍କର ସବୁ ହିଲି ଏରିଆ ତାଙ୍କର କ'ଣ କେଉଁଠି ହେବ ତାଙ୍କ ପାହାଡ଼ ଗୁଡ଼ା ମାଟିରେ କରିବେ ଆମର ଏଠି କ'ଣ କଂକ୍ରିଟ କରିବେ ଲୋକ ଭଗବାନ ଜାଣିଛନ୍ତି ଏଇଟା ସବୁ କଂକ୍ରିଟ କରିବେ ଏଇଟା ସମୁଦ୍ର କୂଳିଆ ଅଞ୍ଚଳ ଲୋକ ମରିବେ ସେସବୁ ବାତ୍ୟା ଆସି ମାରିଦେବ ସେଥିପାଇଁ ତାଙ୍କ ପାଇଁ ପାହାଡ଼ ରଖିଦେଇଛନ୍ତି ଯେ ପାହାଡ଼ ଭାଙ୍ଗିଗଲା ଭାଇଗଲା କଂକ୍ରିଟ ଫଙ୍କ୍ରିଟ କରି ରୁହ ତାଙ୍କର ଏଇଟା ସବୁ କିଛି ନାହିଁ ତାଙ୍କର ସେ ପାହାଡ଼ ଗୁଡ଼ାକ ସବୁ ତ ଖାଲି ମାଟି ପୁରା ସୁନା ଭଳିଆ ମାଟି ପୁରା ଲାଲ ଲାଲ ମାଟି ବିଦେଶରେ ମୁଁ ଦେଖିଲି ସେ ତାଙ୍କର ଗୋଲମରିଚ ଚାଷ କରୁଛନ୍ତି ସେ ମାନେ ସେ ଅଦ୍ଭୁତ ସେ କ'ଣ ପଣସ ସେ ଆମ୍ବ ଖାଲି ମାଟିର ପାହାଡ଼ ମାଟିର ପାହାଡ଼ ଗୋଟେ ପଥର ଏଡ଼ି ଏଡ଼ି ପଥର ବାହାରେ ପଥର ଖୋଳିବା ପାଇଁ ଆମର ଯେମିତି ଆମର ଯେମିତି ମାଟି ମାନେ ପଥର ଖୋଳିବା ପାଇଁ ତାଙ୍କର ଲେବର ଚାଲିବ ଖାଲି ପଥର ଆସିଲେ ଟିକେ ରାସ୍ତାରେ ପକେଇ ପଥର ମିଳେନି ଆଉ ସେଠି ସେଠି ଗୋଲମରିଚ ଚାଷ ହେଉଛି ଗୋଲମରିଚ କେଜି କେତେ ଭାବିଲେ କିଣା ଫିଣା କରୁନୁ ମୋତେ ଅର୍ଡ଼ର ଦେଇଦେଉଛି ଆଉ 1000 ଟଙ୍କା ହେଲାଣି ଗୋଲମରିଚ କିଲୋ ବାସ୍ ସେଇଠି ତାଙ୍କ ଗଛ ଉପରେ ଗୋଲମରିଚ ସବୁ ଚାଷ କରୁଛନ୍ତି, ଲବଙ୍ଗ ଗୋଲମରିଚ ଆମ ସେଠୁ ଆସୁଛୁ ନା ସବୁ ଏଠିକି ଆଉ। ଏ ଜଗତରେ ଯିଏ ଏମିତି କରିକି ରଖିଛନ୍ତି, ସେ ଭକ୍ତରା ତ ମୁଁ କହୁଥିଲା, ସେ ବୁଢ଼ୀମାଟା ଥାଏ, ସେ ଭକ୍ତର ଦୀକ୍ଷା ନେଇଛି, ଆମର ଶ୍ରୀପଦ ମହାରାଜଙ୍କୁ ଦୀକ୍ଷା ନେଇଛି ନା କ'ଣ। ଆଉ ସେ ଯାଇ 40 କିଲୋମିଟର ନା କେତେ 20 କିଲୋମିଟର ଭିତରେ ରହୁଛି ଜଙ୍ଗଲ ଭିତରେ ଏକୁଟିଆ। ମୁଁ କହିଲି ବାଘ ଭାଗ ସାପ କହିଲେ କିଛି ନାହିଁ, ସେ ଜଙ୍ଗଲ କିଛି କୌଣସି ଜନ୍ତୁ ବି ନାହାନ୍ତି, ଏମିତିକା ଭଣ ଭଗବାନଙ୍କ ସୃଷ୍ଟି କୌଣସି ଜନ୍ତୁ ନାହାନ୍ତି। କହିଲେ ସାପ ବି ଏଠି କିଛି ନାହିଁ, ଏକୁଟିଆ ଯେ ତାର ରହୁଛି, ଖାଉଛି କ'ଣ। କହିଲେ ସେଇଠି ମୋର ଲଗେଇ ଦେଇଛି ଯେଉଁ ସିଝା ଫିଜା କରିଦେବ, ଚାଉଳ ନେଇଗଲା ଏକାଥର କରେ, ସେଇଠି ତାର ଏକାଥର ସିଝେଇଦେବ, ଖାଇଦେଇକି ରହିବ। ସେ 20 ବର୍ଷ ହେଲା ସେଠି ରହୁଛି, ଏକାଠି ଗୋଟେ ସ୍ଥିତି ଗୋଟେ 20 କିଲୋମିଟର ଚାଲି ଚାଲିକା ଯିବ ପାଠ। ମୁଁ ଚାଲିକି ଦେଖିବା ମୁଁ ଯିବି ନା, ଆପଣ ଯାଇପାରିବେନି, ସେ ବାଇକ୍ ଫାଇକ୍ରେ ଯିଏ ଯାଆନ୍ତି, ତାଙ୍କର ସବୁ ବାଇକ୍ ଅଛି, ସେ ଉପରକୁ ପଳାନ୍ତି, ସେ ତାର ବୁଢ଼ି ଚାଲିକି ଯାଏ। କ'ଣ କରୁଛ ନା, ଗୋଲମରିଚ ଲବଙ୍ଗ ଚାଷ ହେଉଛି ସୃଷ୍ଟି ଯିଏ ଯିଏ ଯେଉଁ ଯେଉଁ ପ୍ରଭୁ ଏମିତି ବଞ୍ଚାଉଛନ୍ତି, ସେ ଆମକୁ ବଞ୍ଚାଇବନି। ଆମର ଏଠି ସବୁ ହାତ ଗୋଡ଼ ଚିହ୍ନା ପରିଚ ବାବା, ବିଶେଷ କରି ଭକ୍ତ ତାର କ'ଣ ସବୁ ଚିହ୍ନା, ଏ ବଠରେ ବାସନ ବାଜିଲେ କ'ଣ ଟିକେ ଖାଇକି ବଞ୍ଚିଯିବ, ସେଠୁ ହରିନାମ କରିଦେଲେ ପୁରୀରେ ଆସି ଖାଲି କ'ଣ ସେଟା ଆମର ଅଛି, ପୁର ପ୍ରସାଦ ଯେଉଁଠି ପାଉଛ ମ ଆନନ୍ଦ ବଜାର, ତୁମେ ଖାଲି ମାଳ ଧରିକି ବସୁନା ତୁମେ ଖାଇପାରିବନି। ମଣିଷ ପୁଣି ଏତେ ଚିନ୍ତା କରୁଛି, ଏ ବର୍ତ୍ତମାନ ଶୀତ ଦିନ ବୃନ୍ଦାବନରେ କମ୍ବଳ ବାବାମାନେ କମ୍ବଳ ନେଇ ବିକିବେ ଦୋକାନରେ, କେତେ କମ୍ବଳ ଆଣିବ ଗଦା କରିବେ ସବୁ ସେଟ୍ ମାନେ, ଆଉ ଆସିବାକୁ ବିକିଦେଇ ପୁଣି ଚାଉଳ ଫଳ ଟିକେ ଆଣିକି ତାଙ୍କର ଚଳିବେ। କିଛି ସୃଷ୍ଟିରେ ବଞ୍ଚିବା ପାଇଁ କିଛି କଷ୍ଟ ନାହିଁ, ଭୋଗ ପାଇଁ କଷ୍ଟ। ମଣିଷ ଯେଉଁ କଷ୍ଟ ପାଇବାର କାରଣ ସେ ଭୋଗୀ ହେବା ପାଇଁ ଚାହୁଁଛି, ମୁଁ ବେଶୀ ଏନ୍ଜୟ କରିବି ସେଥିପାଇଁ ଦୁଃଖ, ନହେଲେ ବଞ୍ଚିବା ପାଇଁ କିଛି ବି କଷ୍ଟ ନାହିଁ। ତାର ଆଗରୁ ଜଣେ ଜ୍ଞାନୀ ଯଦି ଗୋଟେ ସାଧାରଣ ଲୋକ ପାଇଁ ଏତିକି ବ୍ୟବସ୍ଥା, ଗୋଟେ ଜ୍ଞାନୀ କାହିଁକି ଏତେ ଚିନ୍ତା କରିବ, ମୋତେ କିଏ ପଚାରିବ କ'ଣ କରିବ, ନାଇଁ ସେ ଏଇ ସ୍ତରକୁ ଯାଏ। ଏବଂ ତ ଶାରୀରିକ କର୍ମ କୃତ୍ୱା ବି ତେନ ତେନ ଚ ନ ବଧ୍ୟତେ, ଏଇଭଳି ଶାରୀରିକ କର୍ମ କଲେ ବି ସେ ଏଭଳି ସ୍ଥିତିରେ ଥାଇକି ଶାରୀରିକ କର୍ମ କଲେ ବି କ'ଣ ତାର କ'ଣ ନାହିଁ, ଲକ୍ଷଣ ଗୁଡ଼ାକ କହିଲେ, ଯାହା ଲାଭ ହେଉଥିବ ସନ୍ତୁଷ୍ଟ ହେଉଥିବ, ଶୀତ ଦୁଃଖ ସୁଖ ଶୀତ ଉଷ୍ଣ ସବୁ ସହୁଥିବ, ତୃତୀୟରେ ବିମତ୍ସର ଯିଏ ତା ପଛରେ ଲାଗୁଥିବ ତାକୁ ବି ସେ ଈର୍ଷା କରିବେନି, ଆଉ ସମସିଦ୍ଧ ଅସିଦ୍ଧ ସିଦ୍ଧ ଯାହା ମିଳିଲା ଯାହା ନ ମିଳିଲା ଲାଭ କେତେ ସମାନ ରହିବ, ସେଇଭଳିଆ ସ୍ଥିତିରେ ସେ କର୍ମ କଲେ ବି ବନ୍ଧନରେ ପଡ଼ିବ ନାହିଁ। ଅର୍ଜୁନ ତୁମେ ସେଇଭଳି ସ୍ଥିତିରେ ଯୁଦ୍ଧଟା କର, ଅର୍ଜୁନଙ୍କ ଏହାର ତାତ୍ପର୍ଯ୍ୟ ହେଉଛି ଏହା, ତୁମେ ସେଇଭଳି ସ୍ଥିତିରେ ଯୁଦ୍ଧଟା କର। ଜ୍ଞାନନିଷ୍ଠା ପ୍ରଭାବାତ୍ ନ ଲିପ୍ୟତେ, ପ୍ରଶ୍ନ କରିଦେବେ ଆରେ କେମିତି ଏଇଟା ହେଇଗଲା, ସେ ସର୍ବକର୍ମଟା କରିବ ବନ୍ଧନରେ ପଡ଼ିବନି, କହିଲେ ନା ଜ୍ଞାନନିଷ୍ଠ ପ୍ରଭାବାତ୍ ନ ଲିପ୍ୟତେ, ଜ୍ଞାନନିଷ୍ଠର ପ୍ରଭାବରେ ତାର ଜ୍ଞାନନିଷ୍ଠ କର୍ମଟା କରୁଛି ସର୍ବ ଭଳିଆ ଦେଖାହଉଛି, କିନ୍ତୁ ଜ୍ଞାନନିଷ୍ଠ ଅନ୍ତର ନ ଲିପ୍ୟତେ। ସେ ଆଜି ସେ ଲୋକଟି କହୁଥା ଆଜି ଏଇ ଚାଷ କରେ ଆମର ଏଠି କରୁଥିଲା, ମୁଁ ସେଠି ଧାନ ଦେଖାହେଲା ଯାଇଥିଲି ମୁଁ ଚାଲିବାକୁ ଦେଖାହେଲା, ସେ କହିଲେ ସେ ଆସିଛି କେତେବେଳେ ଦେଖିଛି ବାଡ଼ିରେ କଦଳୀ ଫଦଳୀ ହେଉଛି, କହିଲେ ବାବା ଦେଖୁନା କି ଅଦ୍ଭୁତ କାମ ଆପଣଙ୍କର ସେଠି ସବୁ କଦଳୀ ଫଦଳୀ ହେଉଛି ସବୁ ହେଉଛି ସେଠି, ଆମ ବାଡ଼ିରେ କିଛି ହେଉନି। ମୁଁ କହିଲି ତୁମେ କରୁନା ତୁମେ କଲେ ହେବ, ଆଉ ତୁମେ କରିବନି ସବୁ ଏଠି ଘର ଲଗେଇଲେ କଦଳୀ ଲଗେଇଲେ ହେବନି ନା, ଆପଣଙ୍କର ପିଲାମାନେ ଖଟୁଛନ୍ତି ନା, ଆଉ ସେ କହୁଛି ସେ ହେଉଛି ଖଟିକି ସବୁ ହେଇଯାଉଛି, ମୁଁ ତୁମେ ସେ କୁଟି ଦେଖୁଛି ମାନେ ଖଟୁଛନ୍ତି ଏଇଟା ହେଉଛି, କିଏ ଆସି କହିଲେ ନାଇଁ ଗାଈ ଗୋରୁ ରଖୁଛନ୍ତି ସେ ଖତ ଗୁଡ଼ା ଦେଉଛନ୍ତି ବୋଲି ହେଉଛି, ତାଙ୍କର କ'ଣ ସେ କର୍ମନିଷ୍ଠାରେ ଦେଖୁଛନ୍ତି, ସେ କ'ଣ ଜ୍ଞାନନିଷ୍ଠାଟା ଦେଖୁଛନ୍ତି, ଆରେ ଏଇଟା ଭଗବାନଙ୍କର ଜିନିଷ ନା, ଭଗବାନ ସବୁ କରିଦେଇପାରେ, ତୁମର ଏଠି ନହେଲେ ବି ଏ ମାଟିରେ କିଛି ହେବା କଥା ନୁହେଁ, ସେଇଟା ହବୁ ହବ। ତେଣୁ କର୍ମଟାକୁ କର୍ମ ଆକାର ଦେଖିବ, ଯିଏ ଦେଖିଲା ସେ କର୍ମ ଆକାର ଦେଖିଲା, ଯିଏ ଜ୍ଞାନନିଷ୍ଠାର କର୍ମଟା କଲା ସେଠି ତାକୁ ଜ୍ଞାନର ଫଳ ମିଳିବ, ସେ କର୍ମ କଲେ ବନ୍ଦନ କାହିଁ ପଡ଼ିବ ନା ଜ୍ଞାନନିଷ୍ଠାରେ, ଏଇଟା ସବୁ ଭଗବତ କର୍ମ, କର୍ମଣୀୟ ଅକରଣ ଉପସ୍ଥିତ। ସାଧାରଣ ଲୋକର ଏଗୁଡ଼ା ସବୁ କେମିତି ଆସିବ, ସାଧାରଣ ଲୋକର ଜ୍ଞାନ ଗୁଡ଼ା ଆସିବନି। କିଞ୍ଚ ଯଦୃଶା ଲାଭ ହେଇତି, ଆହୁରି ମଧ୍ୟ ସମ୍ପାଦ କହିଲେ ଯଦୃଶା ଲାଭ ହେଇତି ଅପାର୍ଥିତ ଉପସ୍ଥିତ ଲାଭ, ଅପାର୍ଥିତ ମାଗିବନି କାହାକୁ, ସବୁବେଳେ ପଇସା ଗୋଟେ ମାଗିବା ପଇସା ମାଗିବା କିଛି ଆବଶ୍ୟକ ନାହିଁ, ଆମେ ଭଗବାନଙ୍କୁ ସେ ଭଜନ କରିବା ଦରକାର, ଭଗବାନଙ୍କର ସେବା କରିବା, ତାଙ୍କୁ ଭଲ ପାଇବା ଦରକାର, ଯାହା ଦରକାର ସେ ଦେବେ, ଯେତିକି ଦେବେ ସେତିକି ଚଳିବା, ଭଗବାନ ଯେ କରୋଡ଼ପତି ହେବେ ଭଗବାନଙ୍କୁ ଆମେ ଏତେ ଲକ୍ଷ ଟଙ୍କାର ଡ୍ରେସ୍ ଗୋଟେ ପିନ୍ଧିଦେଲେ ଭଗବାନ ସୁଖିବ ସେମିତି ନାହିଁ, ଭଗବାନ ଯାହା ଦେଲେ ଆମେ ତାଙ୍କୁ ତାଙ୍କ ସେବାରେ ଲଗେଇବା, ଧାର କରଜ କରିକି ଖାଇବା, ଧାର କରଜ କରିକି ଏସବୁ କାମ କରିବା ଏଇଟା ସବୁ ଠିକ ଜିନିଷ ନାହିଁ, ବୁଢ଼ିଆ ରାମ ପଡ଼ୁଥିଲୁ, ଆୟ ଦେଖି ବ୍ୟୟ କର, ତୁମେ ଯେତିକି ଆୟ ତୁମେ ସେତିକି ବ୍ୟୟ କର, ଏ ଲୋନ୍ ଫୋନ୍ କରିବା ଇଏ କରିବା ଏଗୁଡ଼ା ସବୁ କି କ'ଣ ଆବଶ୍ୟକ ଅଛି? ଆମେ କୃଷ୍ଣ ଉପରେ ଡିପେଣ୍ଡ କରୁଛେ, କୃଷ୍ଣ ଯାହା ଦେବେ ସେତିକି ଆମେ ଚଳିବା। ଅପାର୍ଥିତ ଉପସ୍ଥିତ ଲାଭ ହଉ ଯଦୃଚ୍ଛା ଲାଭ ହଉ ସ୍ତିନ ସନ୍ତୁଷ୍ଟ। ଅପାର୍ଥିତ ଉପସ୍ଥିତ ନ ମାଗିଲେ ଯାହା ଉପସ୍ଥିତ ହୁଏ ଲାଭ ହଉ ସେଥିରେ ଲାଭରେ ଯଦୃଚ୍ଛା ଲାଭ ଏଇଟା ହେଉଛି ଯଦୃଚ୍ଛା ଲାଭ ସ୍ତେନ ସେଥିରେ ସନ୍ତୁଷ୍ଟ ସେଥିରେ ସନ୍ତୁଷ୍ଟ ହୋଇଯାଏ। ଦ୍ୱନ୍ଦ୍ୱାନି ଶୀତ ଉଷ୍ଣାଦିନି ଅତୀତ ଅତିକ୍ରାନ୍ତ ତତ୍ ସହନଶୀଳ ଇତି ଅର୍ଥ। ଶୀତ ଉଷ୍ଣ ତାକୁ ସବୁ ପାସ୍ କରାଏ ବା ସହନଶୀଳ ହୁଏ ସେଥିରେ, ସେଥିରେ ସେ ଦୁଃଖୀ ହୁଏ ନାହିଁ। ବିମତ୍ସର ନିର୍ବେର ଶତ୍ରୁତା ଭାବ ସବୁବେଳେ ଏଇଟା ଗୋଟେ ବହୁତ ଖରାପ ଜିନିଷ। ଲାଇକିଂ ଡିସ୍ଲାଇକିଂ ଏ ଜଗତରେ ରହିବ, ସମସ୍ତଙ୍କ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗିବନି। ତୁମେ ଦେଖ ତୁମର ଯିଏ ସାଙ୍ଗ ଥିବ ତୁମେ ଯାହାକୁ ଭଲ ପାଉନ ତୁମର ସାଙ୍ଗ ବି ତାଠୁ ଖରାପ ଲୋକ ଥିବ, କିନ୍ତୁ ତୁମକୁ ସେ ଭଲ ଲାଗୁଛି ନା? ସେମିତି ତୁମର ସାଙ୍ଗ କିଏ ନାହାନ୍ତି? ଦେଖ ପରୀକ୍ଷା କରି, ତୁମେ ଯାହାକୁ ଭଲ ପାଉଥିବ ଆଉ ଯାହାକୁ ଭଲ ନ ପାଉଥିବ ତୁମେ କମ୍ପେୟାର କର, ଯାହାକୁ ଭଲ ପାଉଛ ବି ତା ନିକଟରେ ବି ତୁମେ ଯାହାକୁ ଭଲ ନ ପାଉ ତାଠୁ ବି ଖରାପ ଗୁଣ ଅଛି, କିନ୍ତୁ ତୁମ ମନ ସେଠି ମିଳିଯାଇଛି। ଏସବୁ ଏସବୁ ମନର ଅନୁକୂଳ ପ୍ରତିକୂଳ ବୃତ୍ତିରେ ଏସବୁ ଜିନିଷଟା ଆସେ, ଏଇଟା ମନ ସବୁ ତିଆରି କରୁଛି ନା? ଏଇଟା ଏଇଟା ସେଇଟା ଖରାପ, ସେ ଭଲ, ଏ ଖରାପ, ଭଲ ଖରାପ ଭଲ ଜଗତରେ ରହିବ। ତୁମେ ତାକୁ ଯୁଧିଷ୍ଠିର ଦୁର୍ଯ୍ୟୋଧନଙ୍କ କ'ଣ ସରି ଦୁର୍ଯ୍ୟୋଧନଙ୍କ ସ୍ୱଭାବକୁ ଭଲ ପାଆନ୍ତିନି, କିନ୍ତୁ ତାର ଅର୍ଥ ନାହିଁ ତାଙ୍କ ପ୍ରତି ତାଙ୍କର ଶତ୍ରୁତା ହେଉଥିଲା। ସେ କେବଳ ନ୍ୟାୟ ପାଇଁ ଭଗବାନଙ୍କ ବ୍ୟବସ୍ଥାରେ ଯୁଦ୍ଧ କରୁଥିଲେ, ନହେଲେ ପାଞ୍ଚ ଭାଇ କେହି ବି ଚାହୁଁନଥିଲେ ଯୁଦ୍ଧ, ଯୁଦ୍ଧ କେବଳ କୃଷ୍ଣ ଚାହୁଁଥିଲେ। ସେଥିପାଇଁ ତାଙ୍କର ଅଜାତ ଶତ୍ରୁ, ସେ କାହାକୁ ଶତ୍ରୁ ଉପରେ ଦେଖନ୍ତିନି, ସେ ଦେଖନ୍ତିନି, ସେ ଜାଣନ୍ତି ଭଗବାନଙ୍କ ଇଚ୍ଛାରେ ହେଉଛି। ସବୁବେଳେ ଅନ୍ୟ ଗୋଟେ ଖରାପ ଦୃଷ୍ଟିରେ ଦେଖିବା ସେଇଟା ହେଉଛି ସବୁଠୁ ଭଗବାନଙ୍କର ଯଦି ସବୁଠୁ ଗୋଟେ ଅଭିଶାପ କିଛି ଥାଏ, ଭଗବାନ କାହାକୁ ଅଭିଶାପ ଦିଅନ୍ତିନି, ଭଗବାନଙ୍କର କାହାକୁ ଅଭିଶାପ ଦିଅନ୍ତି, ଭଗବାନଙ୍କର ସବୁଠୁ ବଡ଼ ଅଭିଶାପ ହେଲା ଗୋଟେ ଭକ୍ତ ପ୍ରତି ଏଇଟା। କାରଣ ଗୋଟେ ଜୀବକୁ ଗୋଟେ ଆତ୍ମାକୁ ସବୁବେଳେ ଗୋଟେ ହୀନ ଦୃଷ୍ଟିରେ ଦେଖିବା, ସେଟା ଭଗବାନଙ୍କର ଅଂଶ ନା? ଆମେ ଭଲ ପାଉନି, ଆମେ ନିରପେକ୍ଷ ରହିବା, ତାର ଅର୍ଥ ନାହିଁ ସବୁବେଳେ ତାଙ୍କ ଗୋଟେ ଘୃଣ୍ୟ ଦୃଷ୍ଟିରେ ଦେଖିଲେ ଭଗବାନ କେବେ ଖୁସି ହୁଅନ୍ତିନି। ଆଉ ଏଇ ଆମେ ଯାହାକୁ ଯେତେ ଘୃଣ୍ୟ ଦୃଷ୍ଟିରେ ଦେଖିବା ଆମ ଅନ୍ତର ଭିତରେ ଏଇ ମତ୍ସରତା ହେଉ ଜିନିଷଟା ଆସିବ, ସେଟା ଫଲ୍ଟ ଫାଇଣ୍ଡିଂ ନେଚର ଆସିବ, ତାର ଜିନିଷ ଦେଖି ତୁମେ ସହିପାରିବନି, ଏଇଟା ସବୁ ଚାଲିବ। ଜଗତରେ ଦେଖି ଶାନ୍ତିରେ କିଏ ରହିବା ପାଇଁ ଚାହୁଁଛି? ଭକ୍ତି ତ ବହୁତ ଉଚ୍ଚର ଜିନିଷ, ଏ ଗୀତାର ବାଣୀ ଗୁଡ଼ାକ ଏଥିପାଇଁ ସବୁ ଶୁଣିବା ଦରକାର। ତୁମେ ଯେତେ ଉଚ୍ଚ ତତ୍ତ୍ୱ ଶୁଣ, ଏ ଜିନିଷ ଶୁଣ ମାନେ ତୁମେ ଜାଣିପାରିବନି, ତୁମ ମୁଣ୍ଡରେ ଏଇଟା ରହିବା ଦରକାର। ମୋର କାହିଁକି ଆଜି ମୁଁ ଶାନ୍ତି ପାଉନି, ମୁଁ ଏତେଦିନ ଭଜନ ଭକ୍ତି କରିଲି, ମୁଁ କାହିଁକି ମୋ ମନରେ ଗୋଟେ ଖୁସି, ଗୋଟେ ଆଭାସରେ ସୁଖ ମିଳୁଛି, ଘଣ୍ଟାଟେ ଲୋକ କୀର୍ତ୍ତନ କରିଦେଉଛନ୍ତି ତାଙ୍କୁ ସୁଖ ମିଳୁଛି, ଆମେ ସବୁବେଳେ ଜପ କରୁଛେ ଭଜନ କାହିଁ ସୁଖ ମିଳୁନି ଆମକୁ, ଭଗବାନ ଖୁସି ନାହାନ୍ତି ଆମର ଏସବୁ ଏଇ ଗୁଣ ଗୁଡ଼ା ସବୁ ଅଛି ବୋଧେ, ମତ୍ସରତା ଭଲ ନାହିଁ, ଦୂରେଇ ରହିବାଟା ଭଲ। ମତ୍ସର ନିର୍ବେର ଶତ୍ରୁତା ଭାବ ସବୁବେଳେ ଗୋଟେ ମତ୍ସରକୁ ନିର୍ବେର କହିଲେ, ବୈରତା ତାର ନଥାଏ, ଶତ୍ରୁ ଭାବ ନଥାଏ। ଯଦୃଚ୍ଛା ଲାଭସ୍ଥା ବି ସିଦ୍ଧ ସିଦ୍ଧ ଯୋଉ ସମୂହ, ଯାହା ସେ ଲାଭ କରନ୍ତି ସିଦ୍ଧ ସିଦ୍ଧାବ ସିଦ୍ଧ ହଉ, ସିଦ୍ଧ ଏବଂ ଅସିଦ୍ଧ ହଉଛ ସମୂହ, ହର୍ଷ ବିଷାଦ ରହିତ ସେ ଦୁଃଖ କରେନି କି ହର୍ଷ ହୁଏନି। ଜୟ ଏବଂ ମୃତ ସ ପୂର୍ବ ଉତ୍ତର ଭୂମିକାୟ ଯଥାଯଥମ ବିହିତମ ସ୍ୱାଭାବିକମ୍ ବା କର୍ମ କୃତ୍ୱ ଅଭିବନ୍ଧନମ୍ ନ ପ୍ରାପ୍ନନ୍ତି। ଯିଏ ଏଭଳି ପୂର୍ବ ଆଉ ଉତ୍ତର ଆରୁକ୍ଷ ଆଉ ଯୋଗାରୂଢ଼ ଦୁଇଟା ଅବସ୍ଥାରେ ବି ସେ କର୍ମ କରିକି ବନ୍ଧନ ପ୍ରାପ୍ତ ହୁଏ ନା, ଏଇଟା ଲେଖିଲେ ସମ୍ବାଦ ଲେଖିଲେ ପ୍ରଭୁପାଦ ରଚନା କଲେ। ଏକ କୃଷ୍ଣଶୀଳ ବ୍ୟକ୍ତି ତାର ଶରୀର ରକ୍ଷା ପାଇଁ ମଧ୍ୟ ବିଶେଷ ଚେଷ୍ଟା କରେ ନାହିଁ, ଯାହା ଆପେ ମିଳିଗଲା ଆପେ ଆପେ ମିଳିଗଲା ସେଥିରେ ସେ ସନ୍ତୁଷ୍ଟ ରହେ। ମହାପ୍ରଭୁ ତ ସିଧା ଲେଖିଦେଲେ ନା, ହରିନାମ କରିବା ପାଇଁ ଯେଉଁ ଜିନିଷଟା ଦରକାର, ତୃଣାନ୍ତ ବି ଶୁଣିଛ ନା, ତରିବ ସହିଷ୍ଣ ଥିଲା ବ୍ୟାଖ୍ୟା କରିଛନ୍ତି ମହାପ୍ରଭୁ, ସେୟା କହିଲେ ନା, ଏଇ ମତ ବୈଷ୍ଣବକାର କିଛୁ ନା ମାଗିବେ, ଶାକ ଫଳ ଫୁଲ ଏଇ ମତ ବୈଷ୍ଣବକାର କିଛୁ ନା ମାଗିବେ, ଅଜାଚିତ ବୃତ୍ତି ସେଠି ମହାପ୍ରଭୁ ନିଜେ କହିଛନ୍ତି, ଶାକ ଫୁଲ ଫଳ ଖାଇବେ, ସେ ଅଜାଚିତ ବୃତ୍ତିରେ ରହିବେ ନହେଲେ ଯାହା ମିଳିଗଲା ଶାକ ଶାଗ ଫଳ ଏମତ ବୈଷ୍ଣବ କାହାର କିଛି ନା ମାଗିବ, ଅଯାଚିତ ବୃତ୍ତି କିମ୍ବା ଶାଗ ଫଳ ଖାଇବ, ଅଯାଚିତ ବୃତ୍ତିରେ ଚଳିବ। ଆଉ ଶାଗ ଫଳ ଖାଇ ଏଇଟା ତ ଆଜିକାଲି ସମ୍ଭବ ନାହିଁ, ଆଗରୁ ଶାଗ ଥିଲା ନେଇ ଆସୁଥିଲେ ସିଝେଇ ଦେଉଥିଲେ ଖାଉଦେଉଥିଲେ, ଏ ବିଷୟର ପ୍ରଭାବରେ ଶାଗ ହିଁ ବର୍ତ୍ତମାନ ହେଉନି। ଶାଗ ଅଛି ନା କ'ଣ, କେତେ ପ୍ରକାର ଶାଗ ସବୁ ହୁଏ, ସେଇଟା ସବୁ ଗଲାଣି। ଆଉ ସେଇଟା ପ୍ରକୃତି ଜିନିଷଟା ତୁମେ ନଷ୍ଟ, ବିଷଗୁଡ଼ା ପକେଇଲେ ସବୁ ନଷ୍ଟ ହେଇଯାଉଛି ନା। ଏ ଯେଉଁ ବାଡ଼ି ଗୁଡ଼ାକରେ କେତେ ଘାସ ହେଉଥିଲା, ବାଡ଼ିରେ ସେ ଯେଉଁ ଘାସ ଗୁଡ଼ାକ ସେଇଟା ଉପକାରୀ ଘାସ, ସେ ଘାସ ଗୁଡ଼ାକ ଲୋକ ସେଗୁଡ଼ା ଖତ ହେଇଯାଏ, ତାକୁ ବର୍ତ୍ତମାନ ତାକୁ ବାଡ଼ିରେ ଘାସ ହେବନି, ସେ ଘାସ ମାରିବା ପାଇଁ ଔଷଧ ବାହାରି ପଡ଼ିଲାଣି। ପ୍ରକୃତିରେ ନଷ୍ଟ ଛାରଖାର କରୁଛି ବିଜ୍ଞାନ, ଆଉ ତାର ବିଜ୍ଞାନ ଅଭିମୁଖୀ ବର୍ତ୍ତମାନ ଟୋଟାଲ ସଭ୍ୟତାଟା, ଗୋଟେ ଶାଗ ଫଳ ମୂଳ ଏଗୁଡ଼ା ସବୁ କିଛି ନାହିଁ। ଆଗରୁ ସବୁ ଏ ଯେଉଁ ନଦୀ ପାଖରେ, ନାଳ ନର୍ଦ୍ଦମା ପାଖରେ, ନାଳ ନର୍ଦ୍ଦମା ପାଖରେ, ନର୍ଦ୍ଦମା ପାଖରେ ଗୋଟେ ଶାଗ ହୁଏ, କ'ଣ କହିଲେ ଏଇ ଯେଉଁ ହେଡ଼ି ମିଶା ଆଣିକି ହେଠି ଲଗେଇଦେଲି, ତାକୁ ଗୁଆଡ଼େ ଫୁଆଡ଼େ ଦେଲାଣି ଉଠେଇକି, ହେଡ଼ି ମିଶା ଲଗେଇଦେଲି, କ'ଣ ଭାବିଲେ ବୁଝୁଛୁ ତ, ସେ ନର୍ଦ୍ଦମାରେ ହୁଏ, ଯେଉଁଠି ପାଣି ପଚିବ ସେଠି ସେ ହେବ ହେଡ଼ି ମିଶା, ସେ କ୍ୟାନ୍ସର ରୋଗକୁ ଭଲ କରିବ, ଭଗବାନଙ୍କ ସୃଷ୍ଟି ହେଉଛି ଏହା। ଯାହାକୁ ଯେଉଁ ତୁମର ଫାର୍ଷ୍ଟ ଷ୍ଟେଜ୍ ସେକେଣ୍ଡ ଷ୍ଟେଜ୍ କହୁଛୁ କ'ଣ ଷ୍ଟେଜ୍ ସବୁ ଆସୁଛି, ତାକୁ ଜଣାପଡ଼ିଗଲା ଫାର୍ଷ୍ଟ ଷ୍ଟେଜ୍ରୁ, ସେଇ ଅର୍ଣ୍ଣ ଡାଲି ସବ୍ଜି ଗୁଡ଼ାକ ବନ୍ଦ କରିକି ତାର ରସକୁ ଯଦି ପିଇବ, ତାର ଖାଇବାର ପ୍ରୋସିଜର ଅଛି ଗୋଟେ, ତାର ଭଲ ହେଇଯିବ। ହେଡ଼ି ମିଶା ତା ରସ ଖାଇଛୁ କଞ୍ଚା, ଦେଖୁଛ କେତେ କଷା, ସେଇଟା ସବୁ ଜୀବାଣୁକୁ ମାରିବ। ଏଇଭଳିଆ ଭଗବାନ କେତେ ଶାଗ ସବୁ ରଖିଥିଲେ, କ'ଣ ରଖିଥିଲେ, ତୋ ବଡ଼ର ହିମୋଗ୍ଲୋବିନ୍ କମିଯାଉଛି, କହୁନାହାନ୍ତି ଏ ଡକ୍ଟର କହିଲା ହିମୋଗ୍ଲୋବିନ୍ ହୋଇଗଲା, ଏଇ ହିଟ୍ ଗୁଡ଼େ ଗଛ ଅଛି ସେଠି, ଏ କେବଳ ଏଇ ସିଜିନ୍ ନେବ, ଆଉ କେତେବେଳେ ହେବନି, ସେ ଏ ଖରାଦିନ ହେଲେ ମରିଯିବ, ତାର ଶାଗ ଖାଇବ, ପ୍ରଭୁଙ୍କ ସୃଷ୍ଟି ସବୁ ଭାଙ୍ଗି ଦେଉଛନ୍ତି, ତାକୁ ଦେଖିଦେଲ ସବୁ ମନକୁ, ଆରେ ଏଇଟା ହିମୋଗ୍ଲୋବିନ୍ ଗୁଡ଼ା ଅଛି, ବିଶ୍ୱର ସବୁଠୁ ବେଶୀ ହିମୋଗ୍ଲୋବିନ୍ ସେଇଭଳି ସେଇ ଗଛର ଅଛି, ତ କେଉଁ ମେଡ଼ିସିନ୍ ବି ଏତେ ବଢ଼େଇ ପାରିବେନି। ସବୁ ପ୍ରଭୁ ସୃଷ୍ଟି କରି ମଣିଷ କ'ଣ କଲା, କେମିତି ସୃଷ୍ଟି କରିଦେଇଛନ୍ତି, ମେଡ଼ିସିନ୍ ସହ ସବୁ ସୃଷ୍ଟି କରିଥିଲେ, ଫ୍ୟାକ୍ଟରୀ ମେଡ଼ିସିନ୍ ସୃଷ୍ଟି କରିନଥିଲେ, ବୃକ୍ଷ ଅତରୁ ଲତା ସବୁଥିରେ ସୃଷ୍ଟି କରି ଛାଡ଼ିଦେଇଥିଲେ, ମଣିଷ ସବୁ ଭାଙ୍ଗିକି ଛାରଖାର କରି ବର୍ତ୍ତମାନ ମେଡ଼ିସିନ୍ କରି ବିଷଗୁଡ଼ା ଖାଇ ବଞ୍ଚିବାକୁ ପଡ଼େ। ତୁମେ ହିଁ ତା ଦେହରେ ଗୋଟେ, ଆମେ ସେମିତି ଅପରାଧ କରୁଛୁ ବୋଲି ଜଗତକୁ ଆସିଛେ, ଆଉ ଏ ଜଗତର ସେମିତି ରହିବାକୁ ପଡ଼ିବ, ତୁମେ ସେଇ ସେଇ ଗତାନୁଗତିକ ଜ୍ୱର ହେଲେ ବର୍ତ୍ତମାନ କହିବ କି ମୁଁ ଆଉ ଖାଇବିନି ଔଷଧ, ନ ଖାଇଲେ ତୁମେ ମରିଯିବୁ ବାପା, ଖାସିବାକୁ ଆଉ କ'ଣ କରିବୁ। ଏଇସବୁ ପ୍ରିନ୍ସିପଲ୍ ଆଉ କ'ଣ, ମହାପ୍ରଭୁଙ୍କ ପ୍ରିନ୍ସିପଲ୍ ଆଉ କ'ଣ ତୁମେ ଲୋକଙ୍କୁ ବୁଝେଇ ପାରିବ, ବୈଷ୍ଣବ ହେଇକି ଆଉ କିଛି ମାଗିବନି, ମଠ ଚାଲିବ କେମିତି, ପାଗଳା ହେଇଯିବ ବାବା, ପାଗଳା ହେଇଯିବେ, କହିବେ କ'ଣ ଇଏ ମାଗିବନି କିଛି କରିବନି, ପଇସା ଖାଇବା ପିଇବା କେଉଁଠି ଆସିବ, ଇଏ ଇଏ ବଞ୍ଚିବ କେମିତି, ତୁମେ ଶାଗ ଫଳ ଫୁଳ ଯାହା ମିଳିଲା ଖାଇବ। ସେ କଥା ସେ କହିଲେ, ସଦା ନାମ ଲଇବ ଯଥା ଲାଭେତେ ସନ୍ତୋଷ, ଏଇ ତ ଆଚାର କରେ ଭକ୍ତି ଧର୍ମ ପୋଷ, ସବୁବେଳେ ନାମ କରିବ ଯାହା ଲାଭ ମିଳିଲା ସନ୍ତୁଷ୍ଟ ରହିବ, ଏଇଟା ହିଁ ଭକ୍ତି ଧର୍ମକୁ ପୋଷଣ କରେ, ଏଇଟା ଭକ୍ତି ଧର୍ମକୁ ସବୁବେଳେ ତୁମର ପୋଷଣ କରିବ। କାରଣ ସବୁବେଳେ ଯଦି ମାଗିବାର ଟେଣ୍ଡେନ୍ସି ଆମର ଗୋଟେ ହେଇଯିବ, ଆମର ସବୁବେଳେ କାମନା ପାତ୍ରଟା ଯାହା ବଢ଼ି ବଢ଼ି ଚାଲିବ, ସବୁବେଳେ ଗୋଟେ ମାଗିବା 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 କିଛି ଆବଶ୍ୟକ ନାହିଁ, ଭଗବାନ ଯେତିକି ଚଳିବା କଥା ସେତିକି ଦେବେ। ଆମେ ଆଚାର୍ଯ୍ୟ ପ୍ରିନ୍ସିପଲ୍ଟାକୁ ଆପ୍ଲିକେବୁଲ୍ କରିବାକୁ ହେଲେ ଆମର ସେମିତି କ୍ୱାଲିଟି ଥିବା ଦରକାର। ଆମେ କୋଟିଏ ଟଙ୍କା ନେଇ ଆସୁଛେ, ସେ କୋଟିଏ ଟଙ୍କାଟା ଭଗବାନ ସେବାରେ ଲଗେଇଦେଲା ପରେ ଆମର ଇନ୍ଫ୍ଲୁଏନ୍ସଟା କେତେ ରହୁଛି, ତା ଉପରେ ଆସକ୍ତିଟା କେତେ ରହୁଛି, ସେଇଟା ବି ଦେଖିବାକୁ ପଡ଼ିବ ନା, କର୍ତ୍ତା ହେବାଟା କେତେ ରହୁଛି, ଭଗବୁଦ୍ଧିଟା କେତେ ରହୁଛି। ଧନ କାହାକୁ ଛାଡ଼ିନି, କେବଳ ମାଧବର ସେବାରେ ହିଁ ତୁମକୁ ସନ୍ତୁଷ୍ଟ କରିବ, ନହେଲେ ସେ ବଡ଼ ମାନେ ଇଏ। କିମ୍ବା କିଛି ଧାର କରେ ନାହିଁ, ଦେଖ ଏ ପ୍ରଭୁପଦ ଗୋଟେ କଥା ଲେଖିଲେ, ସେ କାହାରିକୁ କିଛି କାହାରିକୁ କିଛି ମାଗେ ନାହିଁ କିମ୍ବା ଧାର କରେ ନାହିଁ। ଏ ଯେଉଁ ଧାର କରଜ କରି ଖାଇବା, ଏଇଟା ଘୋର ବିରୋଧ କାମ, ଏଇଟା ଭକ୍ତିର ବିଲକୁଲ ନାହିଁ। ଯେଉଁ କ'ଣ ଲୋନ୍ କରିକି ସବୁ କରିପକେଇବେ ଘର, କ'ଣ ଆପାର୍ଟମେଣ୍ଟ କରିବେ, ପ୍ଲଟ୍ ରଖିବେ, ନାଇଁ ଏଇଟା ତୁମେ ସେଇଟା ତୁମ ଭଗବାନ ଯେତିକି ସେତିକି ସନ୍ତୁଷ୍ଟ ରହିବ। ହଁ ଯାବନ ଯିବେ ସୁଖ ଯିବେ ଋଣ ଘୃତ ଘୃତଂ ପିବେ। ସେ ପିଲା ମୁଁ ତାଙ୍କୁ ବୁଝେଇଲି, ମୁଁ ତୁମ ବାପା ଯାହା କରିବ କରିବୁ, ଲୋନ୍ କେବେ କରିବୁନି। ସେ ମୋତେ କହୁଛି ଆପଣ ଯେଉଁ କହୁଛନ୍ତି କ'ଣ ତାଙ୍କୁ କହିବି, ସେ ତାଙ୍କ ରାସ୍ତାରେ ବର୍ତ୍ତମାନ ବାବାଜୀଙ୍କୁ ବର୍ତ୍ତମାନ ଭାଗବତଙ୍କୁ ତାଙ୍କ ହିସାବରେ ଚାଲିବାକୁ ପଡ଼ିବ, ତାଙ୍କ ହିସାବରେ ତୁମେ କଥା କହିବାକୁ ପଡ଼ିବ ବର୍ତ୍ତମାନ ବର୍ତ୍ତମାନ ଏଇଥିପାଇଁ କମ୍ପ୍ରମାଇଜ୍ ନକଲେ ତୁମେ କଥା କହିପାରିବେନି। ସେ ତ ସେମିତି ବଞ୍ଚନ୍ତି, ସେ କହିଲେ ଆପଣ କହୁଛନ୍ତି ଲୋନ୍, ମୁଁ କହିଲା ମୁଁ ଘର ଖଣ୍ଡେ କରିବି, ବାପା ଦେଖ ଘରେ ଯଦି କରିବୁ କରିବୁ, ଲୋନ୍ କେବେ କରିବୁନି, ଲୋନ୍ ତୁ କରିଥିବୁ ତୁ ଆଜି ଚାଲିଯିବୁ, ଆଜି ଗୋଟେ ଅସୁବିଧା ହେଇଯିବ, ଆଜି ଦେଶରେ କରୋନା ହେଉଛି ବନ୍ଦ ହେଇଯିବ, ହେଲେ ଆପଣ ଯେମିତି କହୁଛନ୍ତି ଲୋନ୍ ନକଲେ କେହି ବି ଆପାର୍ଟମେଣ୍ଟ କିଣିପାରିବେନି, ମୁଁ ତ କ'ଣ ଉତ୍ତର ଦେବି? ମୁଁ ବାପା ମୋର ତୁ ତୋର ଯେଉଁ ପାଠ ପଢ଼ାଉଛୁ ତୋର ସହର ରହିବା ଲୋକ ରହିବୁ, ତୋର ଆପାର୍ଟମେଣ୍ଟ କିଣିବୁ 30-40 ଲକ୍ଷ ଟଙ୍କା, 40 ଲକ୍ଷ ଟଙ୍କାରେ ଗାଁ ରହିଲେ ଗୋଟେ ଗୋଟେ ଏରିଆର ଏରିଆ କିଣିକି ଗୋଟେ ଏକର ଜାଗାରେ ରହିବୁ, ତ କ'ଣ ଦରକାର ଯେ ଆମ ରେଟ୍ ରହିବୁ ସେ ମଳ ଗନ୍ଧକୁ ଶୁଙ୍ଘିବା ପାଇଁ? ତୋର ତୋର ବାପା ରହିବୁ, ତୋର ଲୋନ୍ ତୋ ଯା କର, ମୋତେ ଆଉ କିଛି କହନି, ମୁଁ ଯେଉଁଟା ପ୍ରିନ୍ସିପାଲ୍ ଏଇଟା କହିବି, ଧାର କରଜ ଲୋକଙ୍କର ଏଇଟା ଗୋଟେ କମନ୍ କାମ ହେଇଗଲାଣି, ନାଇଁ କୃଷ୍ଣ ରତ୍ନଶୀଳ ବ୍ୟକ୍ତି ଧାର କରିବନି, ଗୋଟେ ଇମର୍ଜେନ୍ସି ତୁମର ଇମର୍ଜେନ୍ସି ପଡ଼ିଲା ଧାର କରିବ, ଧାର ଗୁଡ଼ାକ ସବୁବେଳେ କ'ଣ କରିବ? ଭଗବାନ ଯେତିକି ଦେଉଛନ୍ତି ତୁମେ ସେତିକିରେ ଚଳ, କାହାକୁ କିଛି ମାଗିବନି କି ଧାର କରେନି, ସାଧୁ ଉପାୟ ତାର ଶକ୍ତି ମୁତାବକ ସେ ଅର୍ଜନ କରେ, ଜଣଙ୍କୁ ତାର ବସିକି ରହିବ ନା କ'ଣ ପରଧନ ନାହିଁ, ସାଧୁ ଉପାୟରେ ତୁମେ ଅର୍ଜନ କରିବ, ତଦ୍ୱାରା ସେ ଯାହା ପାଏ ସେଥିରେ ସନ୍ତୁଷ୍ଟ ରହେ, ସାଧୁ ଉପାୟରେ ଯେତିକି ତୁମେ ମିଳୁଛି ତୁମେ ଖଟାଅ ଖାଅ, ସାଧୁ ଜୀବନଟା ଗୋଟେ ଏମିତି ନୁହେଁ, ସାଧୁ ଜୀବନଟା ସେୟା ଭଗବାନ ପାଇଁ ଖଟନ୍ତି, ଭିକ୍ଷା ମାଗନ୍ତି, ଖଟି ଖାଇବାର ସାଧୁ ଜୀବନ, ସବୁବେଳେ ଡୋନେସନ୍ ଆଣିକି ଆମେ ଏନ୍ଜୟମେଣ୍ଟ କରିବା, ଏଇଟା ତ ଭଜନ ହେବନି, ସେଇଟା ସେ ଭୁଲ ଜିନିଷ, ସେଇଟା ସେ ପ୍ରିନ୍ସିପଲ୍ କେବେ ପ୍ରପାତ ଦେଇନାହାନ୍ତି, ପ୍ରପାତ କହିଛନ୍ତି ଯାହା ଡୋନେସନ୍ ଲାଇଫ୍ ମେମ୍ବରସିପ୍ ସବୁ ଆସିବ ଟେମ୍ପୁଲ୍ ବୁକ୍ସ, ତୁମମାନଙ୍କୁ ସବୁ ଡିଷ୍ଟ୍ରିବ୍ୟୁସନ୍ କରିବାକୁ ପଡ଼ିବ, ତୁମମାନଙ୍କୁ ଏଇ ଯାହା ଆମର ପାରାଫେନାଲ ଜିନିଷ ସେଥିରେ ତୁମେ ମନ୍ଦିର ଚଳେଇବ, ତୁମର ଆର୍ନିଂ ସୋର୍ସ ସେଇଟା, ପରିଶ୍ରମ ତୁମେ କର, ତେଣୁ ସେ ତାର ଜୀବନଯାତ୍ରା ଦିଗରେ ସ୍ୱାଧୀନ ଅଟେ, ଯିଏ ଏଠି କାମ ରହିଲା ସେ ଇଣ୍ଡିପେଣ୍ଡେଣ୍ଟ ରହିଲା, ନିଜର କୃଷ୍ଣ ସେବାରେ ବାଧା ଜନ୍ମିଲା ଭଳି କାର୍ଯ୍ୟ କରିବାକୁ ସେ ଅନ୍ୟକୁ ଦିଏ ନାହିଁ, ଅବଶ୍ୟ ଭୌତିକ ଜଗତରେ ଦ୍ୱନ୍ଦ୍ୱ ଭାବ ସେ ବିଚଳିତ ନ ହୋଇ ଭଗବାନଙ୍କ ସେବା ନିମିତ୍ତ ଯାହା ଦରକାର ତାହା ସେ କରେ, ଶୀତ ଉଷ୍ଣ ସୁଖ ଦୁଃଖ ଆଦିରେ ଭୌତିକ ଜଗତର ଦ୍ୱନ୍ଦ୍ୱ ଭାବ ଅନୁଭୂତ ହୁଏ, ଏକ କୃଷ୍ଣ ଯେତେବେଳେ ବ୍ୟକ୍ତି ଦ୍ୱନ୍ଦ୍ୱ ଭାବରେ ବହୁ ଉଦୟ ଥାଏ, କାରଣ କୃଷ୍ଣଙ୍କର ସନ୍ତୋଷ ବିଧାନ ନିମିତ୍ତ ଯାହା ଦରକାର ତାହା କରିବାକୁ ସେ ପଛାଏ ନାହିଁ, ସେଥିପାଇଁ ସେ ସିଦ୍ଧି ଅସିଦ୍ଧି ଜୟ ପରାଜୟ ଉଭୟ ପରିସ୍ଥିତିରେ ସେ ଅବିଚଳିତ ଥାଏ। ବ୍ୟକ୍ତି ଯେତେବେଳେ ଦିବ୍ୟ ଜ୍ଞାନ ଲାଭ କରେ ବା ସମ୍ପୂର୍ଣ୍ଣ ରୂପେ ଦିବ୍ୟ ଜ୍ଞାନ ସ୍ତରରେ ଅବସ୍ଥାନ କରେ ସେତେବେଳେ ଏ ଲକ୍ଷଣ ସବୁ ତାଠାରେ ପ୍ରକାଶ ପାଏ। ନିଷ୍କାମ କର୍ମ କରିଥିଲେ ଜ୍ଞାନ ସ୍ତରକୁ ପଳାଇ ଆସିବ ଭଗବାନଙ୍କ କୃପାରୁ, ଇଏ ଗୋଟା ସବୁ ଏ ଲକ୍ଷଣ ଗୁଡ଼ିକ ପ୍ରକାଶ ପାଇବ ନା, ଏତେ ସବୁ ଭକ୍ତ ଲକ୍ଷଣ ଆଉ କ'ଣ, ଏସବୁ ଡିଭୋଟର ଲକ୍ଷଣ, ଜ୍ଞାନୀ ଭକ୍ତର ଏଇଟା ଲକ୍ଷଣଟା ଦେଉଛନ୍ତି ଆଉ, ତେଣୁ ସେ କର୍ମ ତା କର୍ମ ଗୁଡ଼ିକ ସବୁ ଅକର୍ମ, ଯାହା ସବୁ କରୁ ସବୁ ଜ୍ଞାନ ସ୍ତରରେ କରୁଛି, ଆଉ ଭଗବତ ପ୍ରତି ଉଦ୍ଦେଶ୍ୟରେ କରୁଛି ସେଇଟା ସବୁ ଅକର୍ମ ହେଇଯାଉଛି। ତେଣୁ ଆମେ ଯଦି ଏ ଜିନିଷଟା ନ ଜାଣିବା, ଆମେ କହିବା ମୁଁ ଭଜନ କରୁଛି, ଭଜନ କଲେ କ'ଣ ତ ଭଜନ କରୁଥିବୁ, ଗୋଟେ ଲୋନ୍ କରୁଥିବୁ, ଭଜନ କରୁଥିବୁ, ଗୋଟେ ମାଳା କରୁଥିବୁ, ଗୋଟେ ଟଙ୍କା ଚିନ୍ତା କରୁଥିବୁ, ଆଉ ତୁମେ ଏଇଟା ଜାଣିନ, ଏଇଟା ସବୁ ଭଗବାନ ଗୀତାରେ କହୁଛନ୍ତି, ଗୀତା ପାଠଟା ଏଇଥିପାଇଁ ଗୀତାଟାକୁ ଆଗେ କୁହାଯାଏ ଗୀତା ତୁମେ ପଢ଼। ଆଜିକାଲି ସବୁବେଳେ ତୁମେ ତ କୃଷ୍ଣ ଉପରେ ଡିପେଣ୍ଡ କରିପାରୁନ, ଚିନ୍ତା ବି ବିଚାର କରିପାରୁନ, ମୋର ଟିକେ ପ୍ରୋବ୍ଲେମ୍ ଆସିଲା ତୁମେ ବିଚଳିତ ହେଇଯାଉଛ, ଏମିତି ହେଲା ସେମିତି, ଆରେ ଏଇଟା ସହିବାକୁ ପଡ଼ିବ, ଆଉ କିଛି ଉପାୟ ନାହିଁ, ଯେଉଁଟା ସହିବାକୁ ପଡ଼ିବ ତା ଉପାୟ ଗୋଟେ କ'ଣ ଅଛି, ତାର କିଛି ଉପାୟ ନାହିଁ, ସହିବାକୁ ହିଁ ପଡ଼ିବ, ସେ କ'ଣ କରିବ, କମଳଟା ଘୋଡ଼େଇକି ତୁମେ ରହିବ, ଶୀତଟାକୁ ବନ୍ଦ କରିପାରିବନି, ତୁମେ ନିଜେ ନିଜର ପ୍ରୋଟେକ୍ସନ୍ ରଖିବ, ସେଇଟା ସେ ଚାଲିବ, ଜଗତର ସୁଖ ଦୁଃଖ ଚାଲିବ, ତୁମେ ଯେତିକି ବଢ଼ୁଛ ସେତିକି ତୁମେ ତା ଦେହରୁ ଦୂରେଇକି ରହିବ, କେତେ ବନ୍ଦ କରିପାରିବ, ଜଗତର ନେଚର୍ଟା ଆଉ ଦ୍ୱନ୍ଦ୍ୱ ଜିନିଷଟା, ଜଣେ ଭଗବାନ ଯେତେବେଳେ ଭଜନ କରୁଛି ତାର ଏଇ ଦୃଢ଼ ଭାବଟା ଆସିବ, ଆସି ଏଇ ଯେ ପ୍ରିନ୍ସିପାଲ ନ ଜାଣି ସେ ବିଚଳିତ ହେଇଯାଉଛନ୍ତି, ଆଜିକାଲି ଏସବୁ ଏହା ହେଉଛି ନା ଆଉ କ'ଣ, ଏମିତି କାଇଁ ହେଲାଣି, ଏମିତି କଲି, ମୁଁ ଏଇଟା କଲି ସେଇଟା କଲି, ଆରେ ଏଇଟା କଲୁ, ଏଇଟା କରୁଛନ୍ତି ବାପା, ଏତେ ବର୍ଷ ଭଜନ କରୁ, ତୋର ସ୍ଥିତି ଗୁଡ଼ାକ ଦେଖ, ତୁ କୃଷ୍ଣ କୃଷ୍ଣ ଭରସା କରୁନୁ, ଏସବୁ ପ୍ରିନ୍ସିପାଲ ଉପରେ ଯାହା ପ୍ରଭୁ ସବୁ ଲେଖିଲେ, ଧାର କରିବନି, କୃଷ୍ଣ ଉପରେ ଡିପେଣ୍ଡ କରିବ, ଏଇଟା ଆମେ କରୁଛି କି, ବେସିକ ପ୍ରିନ୍ସିପାଲଟା ମାନେ ଆଉ ଆମେ ଆଡ଼ଭାନ୍ସ କେମିତି କରିବା, ସବୁବେଳେ ଯୋଜନା କରିବା, ଏସବୁ ନାହିଁ, ପଇସା ପତ୍ର ଯୋଜନା ଖାଲି ସବୁବେଳେ ସବୁ 24 ଘଣ୍ଟା ମୁଣ୍ଡରେ ପଶିଥିବ, ସେଇଟା ସବୁ କ'ଣ, ସେଇଟା କିଛି ଆବଶ୍ୟକ ନାହିଁ, କୃଷ୍ଣ ଦେବେ ହିଁ ତୁମକୁ, ଭଗବାନ ତୁମକୁ ଦେବେ, ସବୁବେଳେ ତୁମେ ଭଜନ କର, ସାଧୁ ଉପାୟରେ ଯାହା ପ୍ରଭାତ ସାଧୁ ଉପାୟରେ ତୁମେ ଚାଲ, ସେ ଟ୍ରିକି ମେଣ୍ଟାଲିଟି ଗୁଡ଼ା ସବୁ ଭଲ ନୁହେଁ, କେମିତି କରିବ ତୁମେ ଏମିତି ପଇସା ଆଣିବା ସେମିତି ଆଣିବା, ଏଗୁଡ଼ା ସବୁ ବିଲକୁଲ ହେଲ୍ପଫୁଲ୍ ହେବ ନାହିଁ କୃଷ୍ଣ ଚେତନାରେ। ତୁମେ କେଡ଼େ ଗୋଟେ କୋଠାବାଟି ସବୁ କରିଦେଇଥିବ, କିନ୍ତୁ ଭକ୍ତିରେ ତୁମର କିଛି, କାରଣ ତୁମର ସିଆଡ଼କୁ ପଳେଇଗଲା, ସବୁବେଳେ ସେ ସେ ଲାଡ଼ସାର ଲାଗିଲ, ସେଟା ଭଲ ଜିନିଷ ନାହିଁ, କୃଷ୍ଣ ଚେତନାରେ ସହାୟକ ନୁହେଁ। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ କି ଜୟ ଶ୍ରୀ ଗୁରୁଦେବ କି ଜୟ ନିତାଏ ଗୌର ପ୍ରେମାନନ୍ଦେ।